अजानुलम्बितभुजः कनकावधातु संकीर्तनैकपितरो कमलायताख्यो विश्वम्बरो द्विजवरो युगधर्मपालो वन्दे जगत्प्रियकरो करुणावतारो वन्दे जगत्प्रियकरो करुणावतारो वन्दे जगत्प्रियकरो करुणावतारो ॐ नमो भगवते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय
সনাতন গোস্বামীঙ্কর জীবনচরিত্রে আমি শুনুলে গতকাল কথা একটু বিশ্রাম লে মহাপ্রভু নবদ্বীপ ভক্ত সহিত বহু ভক্ত রামকেড়ি গ্রামে পৌঁছান এবং রামকেড়ির রূপ সনাতন তাঁর পুরাতন নৃত্য দুই জন তা সাক্ষাৎ করা যাই মহাপ্রভু তাঁর উদ্ধার করা কারণ সে বারম্বার পত্র লেখেন ମହାପ୍ରଭୁ ସନ୍ନ୍ୟାସ ନେଲାପରେ ରୂପ ସନାତନ ବହୁବାର ପତ୍ର ପଠାଇଛନ୍ତି ଯେ ପ୍ରଭୁ ଆମେ ଆମ ଦୁଇ ଜଣଙ୍କୁ ଆପଣ ଉଦ୍ଧାର କରନ୍ତୁ ଏବଂ ମହାପ୍ରଭୁ ତାଙ୍କୁ ସବୁବେଳେ ଉତ୍ତର ଲେଖିଛନ୍ତି ଯେଭଳି ଜଣେ ପରବ୍ୟସନୀ ନାରୀ ଜଣେ ନାରୀ ଗୋଟିଏ ପରପୁରୁଷକୁ ଭଲ ପାଉଛି କିନ୍ତୁ ଗୃହ କାର୍ଯ୍ୟରେ ବ୍ୟସ୍ତ ରହିଛି ସିଏ କିନ୍ତୁ ତାର ସ୍ୱାମୀଙ୍କ ସହିତ ଠିକ୍ ପ୍ରଣୟ ରଖିଛି କିନ୍ତୁ ତାର ମନଟା ସବୁବେଳେ ରହିଛି ସେ ପରପୁରୁଷ ସହିତ ସବୁବେଳେ କିଭଳି ମୁଁ ଯାଇ ତାର ସହିତ ଆନନ୍ଦ ଲାଭ କରିବି ତାର ମନ ଯେଭଳି ପରବ୍ୟସନୀ ନାରୀର ମନ ଯେଭଳି ତୁମେ ସେଇଭଳି ହୁସେନ ସାହାଙ୍କ ଦରବାରରେ ରୁହ ତୁମର ମନ ଭଗବାନ ଶ୍ରୀକୃଷ୍ଣଙ୍କ ଚରଣରେ ରଖି କେବଳ ହୁସେନ ସାହାଙ୍କ ଦରବାରରେ କାର୍ଯ୍ୟ କର ମହାପ୍ରଭୁ ପତ୍ରଦ୍ୱାରାକୁ ରଚନା ଲେଖି ପଠାଇଛନ୍ତି କିନ୍ତୁ ଆଜି ସାକ୍ଷାତ ମହାପ୍ରଭୁ ଆସିଛନ୍ତି ଆଉ ହୁସେନ ସାହାଙ୍କ ପାଇଁ ଏଇଟା ଗୋଟେ ବହୁତ ବଡ଼ ମାନେ ତାଙ୍କ ଅନ୍ତର ଭିତରେ ଭୟ ଆସୁଛି ବୋଧହୁଏ ଏ ହିନ୍ଦୁମାନେ ଆସି ବିପ୍ଳବ କରିବେ କାରଣ ହଜାର ହଜାର ଭକ୍ତ ସମସ୍ତେ ମହାପ୍ରଭୁଙ୍କର ପ୍ରେମ ବନ୍ୟାରେ ଭାସି ଯାଇଛନ୍ତି ଆଉ ମହାପ୍ରଭୁଙ୍କୁ ଜାଣିବା ପାଇଁ ପ୍ରକୃତରେ ସନ୍ନ୍ୟାସ କିଏ ପଠାଇଛନ୍ତି କଟୁଆଳକୁ ଗତକାଲି ଶୁଣୁଥିଲେ ସେ କଟୁଆଳ ଆସି ମହାପ୍ରଭୁଙ୍କର ରୂପଟାକୁ ବର୍ଣ୍ଣନା କରୁଛନ୍ତି ନିରନ୍ତର ବାହୁତୁଲି ବୁଲେ ହରିନାମ ଭୋଜନ ଶୟନ ତାର କିଛୁ ନାହିଁ କାମ ସେ ଯୌବନାସି ପୂଜାରେ ହୁସେନ ସାହା ଆପଣ ପଚାରିଥିଲେ ସେ କ'ଣ ଖାଏ କ'ଣ ଶୁଏ ସେ ତ କିଛି କରୁନାହାନ୍ତି ସେ ସନ୍ନ୍ୟାସ ନିରନ୍ତର ହରିନାମ କରିକି ଉର୍ଦ୍ଧବାମ କରିକି ଆଉ ନାମ କରୁଛନ୍ତି ଭୋଜନ ଶୟନ କିଛି ତାଙ୍କର କାର୍ଯ୍ୟ ନାହିଁ ଆଉ ତାଙ୍କର ଶରୀର ରୂପର ବର୍ଣ୍ଣନା ମହାପ୍ରଭୁଙ୍କର ରୂପର ବର୍ଣ୍ଣନା ଶୁଣିଦେଲା ପରେ ହୁସେନ ସାହା ମେଳଛ ଯିଏ ଯବନ ମେଳଛ ତ କୁହାଯିବନି ସେମାନେ ଯବନ ଯବନର ଅନ୍ତର ଏତେ ପରିବର୍ତ୍ତନ ହେଇଯାଇଛି ସେ କେଶବ ଛତ୍ରୀକୁ ଡାକୁଛନ୍ତି ବା କେଶବ ଖାଁଙ୍କୁ ଡାକୁଛନ୍ତି ଯିଏ ତାଙ୍କର ମନ୍ତ୍ରୀ ଅତି ଖାସ ମନ୍ତ୍ରୀ ତାକୁ ଡାକୁଛନ୍ତି କହିଲେ କେଶବ ତୁମେ କୁହନା ଶ୍ରୀକୃଷ୍ଣ ଚୈତନ୍ୟ ନାମକ ଯେଉଁ ସନ୍ନ୍ୟାସୀ ବର୍ତ୍ତମାନ ଆସିଛନ୍ତି ଇଏ କିଭଳି ଲୋକ କିଭଳି ମନୁଷ୍ୟ କିନ୍ତୁ କେଶବ ଯଦିଓ ରୂପ ସନାତନଙ୍କ ଭଳି ହୁସେନ ସାହାଙ୍କ ଦରବାରରେ କାମ କରୁଛନ୍ତି ତାଙ୍କର ମହାପ୍ରଭୁଙ୍କ ପ୍ରତି ବା ହିନ୍ଦୁ ସନାତନ ଧର୍ମ ପ୍ରତି ତାଙ୍କର ପ୍ରଗାଢ଼ ନିଷ୍ଠା ସେ କହିଲେ ଏ ତ ଯବନ ଆକୁ ତ ବିଶ୍ୱାସ ନାହିଁ କାରଣ ଚାଣକ୍ୟ ପଣ୍ଡିତ ଯବନର ସଂଜ୍ଞା ଦେଇଛନ୍ତି ଚଣ୍ଡାଳାନାମ ସହସ୍ରେଷୁ ସୁରଭି ତତ୍ତ୍ୱଦର୍ଶୀ ବି ଏକ ହିଁ ଯବନ ପ୍ରକୃତ ନ ନୀଚ ଯବନାପର ସହସ୍ର ଚଣ୍ଡାଳମାନେ ଯେତିକି ଉତ୍ପାଦ କରିବେ ଗୋଟିଏ ଯବନ ସେତିକି ଉତ୍ପାଦ କରିବେ ଚାଣକ୍ୟ ପଣ୍ଡିତ ରଚନା କରିଛନ୍ତି ନ ନିଚ ଯବନାପର ଯବନ ଯେଉଁମାନେ ଗୋବଦ୍ଧ କରନ୍ତି ଯେଉଁମାନେ ଭାଗବତ ସଂସ୍କୃତିକୁ ମାନନ୍ତି ନା ସେମାନଙ୍କଠାରୁ ନିଚ ଆଉ ସଂସାର କେହି ନା ତେଣୁ କେଶବ ଭଲ ଭାବେ ଜାଣନ୍ତି କେଶବ ବହୁତ ଚାଲାକରେ ପ୍ରବଚନ ଦେଉଛନ୍ତି ଯେତେବେଳେ ପଚାରିଲେ କହିଲେ କହିଲେ ସେ ଗୋସାଇଁ କିଏସ୍ କେଶବ ଛତ୍ରୀ କହିଲେ ଯଦି ମୁଁ ଆଙ୍କୁ ଭଗବାନ ବୋଲି ବର୍ତ୍ତମାନ କହିଦେବି ଏ ସାଙ୍ଗେ ସାଙ୍ଗେ ଆକ୍ରମଣ କରିଦେବ କାରଣ ହୁସେନ ସାଙ୍ଗର କିଛି ଅଭାବ ନାହିଁ ଏ ତ ବର୍ତ୍ତମାନ ଗୌଡ଼ର ଅଧିପତି ସେ ମହାପ୍ରଭୁଙ୍କୁ ସୁରକ୍ଷା ଦେବା ପାଇଁ ମହାପ୍ରଭୁଙ୍କର ଭକ୍ତମାନଙ୍କୁ ସୁରକ୍ଷା ଦେବା ପାଇଁ କେଶବ ଛତ୍ରୀ ବୁଲେଇକି ଗୋଟେ ପ୍ରବଚନ ଦେଉଛନ୍ତି ହୁସେନ ସାଙ୍ଗ, କିନ୍ତୁ ପ୍ରକୃତରେ ହୁସେନ ସାଙ୍ଗ ଅନ୍ତର ପରିବର୍ତ୍ତନ ହେଇଗଲାଣି ମହାପ୍ରଭୁଙ୍କର କଥା ଶୁଣିକି।
କେବଳେ ଗୋସାଇଁ ଏକ ଭିକ୍ଷୁକା ସନ୍ୟାସୀ, କେବଳେ ଗୋସାଇଁ ଏକ ଭିକ୍ଷୁକା ସନ୍ୟାସୀ, ଦେଶାନ୍ତରୀ ଗରିବ ବୃକ୍ଷର ତଳ ବାସୀ,
କେଶବ ଛତ୍ରୀ କହୁଛନ୍ତି ଆରେ କିଏ କହିଲା ସେ ଗୋସାଇଁ ବୋଲି, ବହୁତ ଚାଲାକରେ ହୁସେନ ସାଙ୍ଗ ବୁଝାଉଛନ୍ତି, କିଏ କହିଲା ସେ ଗୋସାଇଁ ବୋଲି, ଆରେ ସିଏ ଭିକ୍ଷୁକ ସନ୍ନ୍ୟାସୀ ଜଣେ, ସିଏ ଦେଶାନ୍ତର କେଉଁ ଦେଶରୁ ଆସିଛି, ସେ ଗରିବ ଲୋକ ବୃକ୍ଷ ତଳରେ ରହୁଛି, ତୁମେ ଜାଣିପାରୁନ ସେ ସନ୍ନ୍ୟାସୀ ନାହିଁ, ସେ ଗୋସାଇଁ ନାହିଁ। କିନ୍ତୁ ମହାପ୍ରଭୁଙ୍କର ରୂପର ବର୍ଣ୍ଣନା, ଇଏ ହେଉଛି ମହାପ୍ରଭୁଙ୍କର କରୁଣା। ଯେଉଁମାନେ ମହାପ୍ରଭୁଙ୍କର ମହାପ୍ରଭୁଙ୍କର ଭକ୍ତଙ୍କର ଲୀଳା ଶ୍ରବଣ କରିନାହାନ୍ତି, ତାଙ୍କର ଜୀବନଚରିତ୍ର ଜାଣିନାହାନ୍ତି, ସେମାନେ ବୈଷ୍ଣବ ରାଜ୍ୟରେ ଟିକିକି ରହିବା ବହୁ ବଡ଼ କଷ୍ଟ। କାରଣ ଏକମାତ୍ର ଗୌର ନିତ୍ୟାନନ୍ଦ ହେଉଛନ୍ତି କଳିଯୁଗ ପାଇଁ ଆମର ପତିତ ପ୍ରଭୁ, ତାଙ୍କର ଲୀଳା ତାଙ୍କର କରୁଣା ଦେଖନ୍ତୁ। ଯବାନ ବୃନ୍ଦାବନ ଦାସ ଠାକୁର ଲେଖିଲେ, ଯେ ହୁସେନ ସାହା ସର୍ବ ଓଡ଼ିଆର ଦେଶେ ଦେବମୂର୍ତ୍ତି ଭାଙ୍ଗିଲେ ନ ଦେଉଳ ବିଶେଷ, ହେନ ଯବନେର ମାନିଲେ ନ ଗୌରଚନ୍ଦ୍ର, ତଥାପି ଓ ଏବେ ନା ମାନଇ ଯତ ଅନ୍ଧ। ବୃନ୍ଦାବନ ଦାସ ଠାକୁର ଇଏ ଭକ୍ତିରତ୍ନାକର ନୁହେଁ, ହେଉଛି ଚୈତନ୍ୟ ଭାଗବତ। ଆରେ ଯିଏ ଅଶେଷ ଦେଉଳକୁ ଭାଙ୍ଗିଛନ୍ତି, ଅଶେଷ ଦେବମୂର୍ତ୍ତିକୁ ଭାଙ୍ଗିଛନ୍ତି, କିନ୍ତୁ ସେ ଗୌରାଙ୍ଗ ମହାପ୍ରଭୁଙ୍କର ରୂପର ବର୍ଣ୍ଣନା କେବଳ ଶୁଣିଛନ୍ତି, ଦୂରକୁ ଯାଇନାହାନ୍ତି, ଦେଖିନାହାନ୍ତି, ସେ ଯାଇନାହାନ୍ତି, କେବଳ ତାଙ୍କ ଦରବାରରେ ବସି ଯିଏ ତାଙ୍କର ପିଆଦାଙ୍କ ନିକଟରୁ ମହାପ୍ରଭୁଙ୍କର ରୂପର ବର୍ଣ୍ଣନା ଶୁଣି ତାଙ୍କର ଅନ୍ତର ପରିବର୍ତ୍ତନ ହେଲା। ସେ କହିଲେ ତୁମେ କହୁଛ ସେ ଭିକ୍ଷୁକ ତଳବାସୀ ବୋଲି, ଆମର ଅପରାଧ ହବ, ପାପ ହବ। ହୁସେନ ସାହ ବୁଝାଉଛନ୍ତି କେଶବକୁ, ଦେଖନ୍ତୁ ମହାପ୍ରଭୁଙ୍କର କରୁଣା କିଭଳି। ହୁସେନ ସାହ ପ୍ରାପ୍ତ ହେଲେ,
ବିନା ଦାନେ ତେ ଲୋକ ଯାରେ ପାଛେ ହାଏ, ବିନା ଦାନେ ତେ ଲୋକ ଯାର ପାଛେ ହାଏ, ସେଇ ତ ଗୋସାଇଁ
ନିଶ୍ଚିତ ଗୋସାଇ ନା, କାହିଁକି ବିନା ଦାନେ ଯାର ପାଛେ ଏତେ ଲୋକ ହଏ, ଏ ସନ୍ନ୍ୟାସୀ ତ କିଏ ଦାନ କରୁନି, ଦବା ଲୋକ ପଛରେ ସିନା ଲୋକ ଧାନ୍ତି, ଏ ତ କିଛି ଦେଉନି, ଏ ତ କେବଳ ନାମ କରୁଛି। ବିନା ଦାନରେ ଯଦି ଲକ୍ଷ ଲକ୍ଷ ଲୋକ ୟା ପଛରେ ଯାଉଛନ୍ତି, ସେଇ ତ ଗୋସାଇ ନିଶ୍ଚୟ ଜାନୀୟ, ସେ ନିଶ୍ଚିତ ଗୋସାଇ। ଏବଂ ତାଙ୍କର କାଜୀଙ୍କୁ, କାଜୀ ମାନେ ହୁସେନ ସାଙ୍କର ଯେଉଁମାନେ ଦଣ୍ଡ ପ୍ରଦାନ କରନ୍ତି, ଯେଉଁମାନେ ନ୍ୟାୟ ପ୍ରଦାନ କରନ୍ତି, ତାଙ୍କୁ କାଜୀ ବୋଲି କୁହାଯାଏ। କାଜୀ ଗୋଟେ ଉପାଧି, ଆମର ଯେଉଁ ଅଛନ୍ତି କାଜୀ କୁହାଯାଏ ମହାପ୍ରଭୁ ଲୀଳାରେ, ତାଙ୍କ ନାମ ମୁଁ ଚାନ୍ଦ କାଜୀ, କାଜୀ ଗୋଟେ ଉପାଧି, ଗୋଟେ ପୋଷ୍ଟ। କାଜୀ ଆଉ ଯବନମାନଙ୍କୁ ଡାକି କହୁଛନ୍ତି, ଏ ମୁସଲମାନ ଗଣ, ସେ ନିଜେ ମୁସଲମାନ, କିନ୍ତୁ ସେ କହୁଛନ୍ତି ଏ ଯବନ ଗଣ, ଏ କାଜୀ ଗଣ, କେହି ତାଙ୍କୁ ହିଂସନ କରନା ମହାପ୍ରଭୁଙ୍କୁ, ଭକ୍ତମାନଙ୍କ ମହାପ୍ରଭୁ, ଆଉ ଯାହା ଆପଣା ଇଚ୍ଛାଏ ବୋଲୁ ଯାହା ଉହାର ମନ। 24 ମାଇଲ 6 ମାଇଲର ଦୀର୍ଘ ହେଉଛନ୍ତି ରାମକେଳିପୁର। ବୃନ୍ଦାବନର ଶୋଭା ଆଜି ବି ଗଲେ, ବୃନ୍ଦାବନ ଯେଭଳି ଶୋଭା, ବୃନ୍ଦାବନଠୁ ଆହୁରି ଶୀତଳ ଶୋଭା, ସେଠି ସବୁଆଡ଼େ ସବୁଆଡ଼େ ଆମ୍ବ ବୃକ୍ଷ, ବହୁତ ସୁନ୍ଦର, ବହୁତ ସୁନ୍ଦର ପରିବେଶ ସେଠି। କହିଲେ ଛାଡ଼ିଦିଏ ସେ ସନ୍ନ୍ୟାସକୁ, ସେ ଯେଉଁଠି ମୋ ଇଚ୍ଛାର ମୋ ରାଜନଗର ଭିତରେ ଯେଉଁଠି ପାରେ ସେଉଠି ଭ୍ରମଣ କରୁ। ରୂପ ଗୋସ୍ୱାମୀ ପାଖରେ ଅଛନ୍ତି, ରୂପ ଗୋସ୍ୱାମୀ ଶୁଣୁଛନ୍ତି, ଯାହା ବି କରୋନା ପାଇଗଲେ ବର୍ତ୍ତମାନ। କିନ୍ତୁ ରୂପ ଗୋସ୍ୱାମୀଙ୍କର ନାମ ହେଉଛି ଦବିର ଖାସ। ଦବିର ଖାସ୍କୁ ନ ପଚାରି ହୁସେନ ଶାହ କୌଣସି ଡିସିସନ୍ ନିଅନ୍ତି ନା, ଅତି କ୍ରିଟିକାଲ ପିରିୟଡ଼ରେ ରୂପ ଗୋସ୍ୱାମୀ ଡାକନ୍ତି। କହିଲେ ଦବିର ମୋତେ ତୁମେ କୁହନା ଏ ସନ୍ନ୍ୟାସୀ ବିଷୟରେ, ରୂପ ଗୋସ୍ୱାମୀ ଜାଣିଛ। ରୂପ ଗୋସ୍ୱାମୀ କହିଲେ ମୋତେ ପଚାରନି, ତୁମେ ତୁମର ଅନ୍ତରରେ ଆଲ୍ଲା ବି ଅଛନ୍ତି ନା, ତୁମ ଅନ୍ତରରେ ଭଗବାନ ଅଛନ୍ତି ନା, ତୁମେ ସନ୍ନ୍ୟାସୀକୁ ଦେଖିଲା ପରେ, ସନ୍ନ୍ୟାସୀର କାର୍ଯ୍ୟକଳାପ ଦେଖିଲା ପରେ ତୁମର ଅନ୍ତର କ'ଣ କହୁଛି କୁହ। ତୁମକୁ ଯିଏ ରାଜ୍ୟ ଦେଇଛନ୍ତି ତୁମକୁ କୃପା କରି ବର୍ତ୍ତମାନ ସେ ରାଜ୍ୟକୁ ଆସିଛନ୍ତି। ହୁସେନ ଶାହ ବହୁତ ଖୁସି ହେଇଗଲେ। ରୂପ ଗୋସ୍ୱାମୀ କହିଲେ ବର୍ତ୍ତମାନ ଆମେ ମହାପ୍ରଭୁ ସାଙ୍ଗରେ ମିଶିପାରିବୁ, କାହିଁକି ନା ହୁସେନ ଶାହ ଯେହେତୁ ଅନୁମତି ଦେଇଦେଲେ। ରାତ୍ରି ହେଇଗଲେ, ରାତ୍ରି ସମୟ ହୁସେନ ଶାହ ଦରବାରରେ ଅଛନ୍ତି। ରୂପ ସନାତନଙ୍କର ଘର ହେଉଛି ଅଲଗା। ଆପଣ ପ୍ରଥମେ ଯଦି ରାମକେଳକୁ ଯିବେ, ପ୍ରଥମ ଗାଁଟି ପାର ହେଲା ପରେ ଗୋଟେ ଛୋଟିଆ ଗୋଡ଼ିଆ ମଠ, ଆମର ଜଣେ ଗୋଡ଼ିଆ ମଠର ବ୍ରାଞ୍ଚ ଗୋଟିଏ ଅଛି ଲେଫ୍ଟ ସାଇଡ଼କି, ରାଇଟ୍ ସାଇଡ଼କୁ ହେଉଛି ମଦନ ମୋହନ ମନ୍ଦିର। ହୁସେନ ଶାହଙ୍କର ଦରବାର ଆରମ୍ଭ ହେଉଥିଲା, ଯେଉଁଟାକୁ ଦ୍ୱାରୀ ବୋଲି କୁହାଯାଉଛି, ସେ ଦ୍ୱାରୀରୁ ଆରମ୍ଭ ହେଉଥିଲା ତାଙ୍କ ଦରବାର। କିନ୍ତୁ ରୂପ ସନାତନ ପ୍ରତିଦିନ ରାଜଦରବାରରୁ କାର୍ଯ୍ୟ ସାରିକି ଫେରନ୍ତି, ସେ ଜଗନ୍ନାଥଙ୍କ ଭିତରେ ରୁହନ୍ତି ନା, ବାହାରେ ଆସନ୍ତି। ଗଙ୍ଗାକୁ ଯିବେ, ଗଙ୍ଗା ସ୍ନାନ, ଗଙ୍ଗାଙ୍କୁ ଅପତିତ ସ୍ନାନ କରିବେ, ଜଳ ଉଠେଇକି ଆଣିକି ମୁଣ୍ଡରେ ଲଗେଇ ପଡ଼ିବେନି ଗଙ୍ଗାରେ। ଆମେ ଜଗନ୍ନାଥଙ୍କ ସାଙ୍ଗରେ ସଙ୍ଗ କରୁଛୁ ସବୁବେଳେ, ତାଙ୍କର ଦିନ ଭାବନା ରୂପ ସନାତନ ଦ୍ୱାରା ଦୈନିକ ପ୍ରକାଶ। ଅପତିତ ସ୍ନାନ କରନ୍ତି, ଗଙ୍ଗାରେ ପାଦ ଦିଅନ୍ତି ନା, କେତେବେଳେ ଆସିବେ ସ୍ନାନ କରି ମଦନ ମୋହନଙ୍କର ସେବା କରିବେ। ଘରକୁ ଫେରୁଛନ୍ତି, ରାତିରେ ଦୁଇ ଭାଇ କଥାବାର୍ତ୍ତା ହେଉଛନ୍ତି। ସନାତନ ପଚାରୁଛନ୍ତି, ଅମର ପଚାରୁଛନ୍ତି, ତାଙ୍କର ନାମ ତ ସାକର ମଲ୍ଲିକ, କହୁଛନ୍ତି ଦବିର ହୁସେନ ଶାହଙ୍କର ବର୍ତ୍ତମାନ ମହାପ୍ରଭୁଙ୍କ ଉପରେ କ'ଣ ମତ। ରୂପ ଗୋସ୍ୱାମୀ କହିଲେ ଯେ ଭାଇ ବର୍ତ୍ତମାନ ହୁସେନ ଶାହ ମହାପ୍ରଭୁଙ୍କୁ ଗୋସ୍ୱାମୀ ବୋଲି ମାନିଲେ, ତାହେଲେ ରୂପ ସନାତନ ଦୁଇଜଣ କଥାବାର୍ତ୍ତା ହେଉଛନ୍ତି, ତାହେଲେ ଆମେ ଯିବା ମହାପ୍ରଭୁକୁ ଦର୍ଶନ କରି ଆସିବା। କାରଣ ରାତ୍ରିରେ ବେଶ ଚେଞ୍ଜ କରିଦେଇଛନ୍ତି ରୂପ ସନାତନ, ବଲଭାବା ଯିବ ପରେ ଗଲେ, ଆଗେ ରୂପ ସନାତନ ମହାପ୍ରଭୁଙ୍କର ଭକ୍ତମାନେ ଯେଉଁଠି ଅଛନ୍ତି ସେଇଠି ଯାଇ ପହଞ୍ଚିବେ। ଆଗେ ଯାଇ ମହାପ୍ରଭୁଙ୍କର ଭକ୍ତମାନଙ୍କୁ ନିତ୍ୟାନନ୍ଦ ପ୍ରଭୁ ଅଛନ୍ତି, ଶ୍ରୀବାସ ସବୁ ଗଦାଧର ଏମାନେ ସବୁ ଅଛନ୍ତି, ଏମାନେ ଆମେ ପ୍ରଣାମ କରୁଛୁ ଯେ ଆପଣ ଆମକୁ କରୁଣା କରନ୍ତୁ ଯେ ଆମେ ଯେମିତି ମହାପ୍ରଭୁଙ୍କର କୃପାଟା ଲାଭ କରିବୁ। କାରଣ ଭଗବାନଙ୍କ କୃପା ପ୍ରାପ୍ତ ହେବା ପାଇଁ ହେଲେ ଭକ୍ତ କୃପାଟା ସାପେକ୍ଷ, ଭକ୍ତ କୃପା ପ୍ରାପ୍ତ ନହେଲେ ଭଗବାନ ଡାଇରେକ୍ଟ କୌଣସି ଭକ୍ତଙ୍କୁ କୃପା କରିବେ ନା, ଏଇଟା ତାଙ୍କର ନିୟମ, ଭକ୍ତ କୃପାଟା ସାପେକ୍ଷ। ତେଣୁ ଭକ୍ତଙ୍କୁ ପ୍ରଣାମ କରିକି ଯେ ଆପଣମାନେ ମୋତେ କରୁଣା କରନ୍ତୁ, ଆମେ ଟିକେ ମହାପ୍ରଭୁଙ୍କର କୃପାଟା କେମିତି ଲାଭ କରିବୁ। ଭକ୍ତମାନଙ୍କୁ ପ୍ରଣାମ କରିସାରିଲା ପରେ ଚୈତନ୍ୟ ଚରିତାମୃତରେ ରୂପ ଗୋସ୍ୱାମୀଙ୍କର ଦୈନ୍ୟ ବର୍ଣ୍ଣନା କରାଯାଉଛି, ବେଶ ଅଲଗା ବଦଳାଇ ଦେଇଛନ୍ତି। କାରଣ ଯଦି ହୁସେନ ଶାହ ନ ଜାଣିପାରିବ, କାରଣ ମନ୍ତ୍ରୀ ନା, ଯଦି ମନ୍ତ୍ରୀ ସନ୍ନ୍ୟାସୀ ପାଖକୁ ଆସିବ ସେ ଲୁଚିକି ଆସିବ ନା। ଆଉ ଦୁଇ ଜଣ ଆସିଛନ୍ତି ଚୈତନ୍ୟ ଚରିତାମୃତରେ, କୃଷ୍ଣଦାସ କବିରାଜ ଗୋସ୍ୱାମୀ ବହୁତ ସୁନ୍ଦର ବର୍ଣ୍ଣନା କରିଛି, ମହାପ୍ରଭୁ ତାଙ୍କର ଦୈନ୍ୟତାରେ ପ୍ରସନ୍ନ। ଗତକାଲି ସେ କଥା ପଢ଼ିଥିଲେ, ଦୈନ୍ୟ ହେଉଛି ଭକ୍ତି ଦେବୀଙ୍କର ବସ୍ତ୍ର। ଯେଉଁ ଭକ୍ତ ଯେତେ ସୁନ୍ଦର ତାର ଗୁଣ ଥାଉ, ଯେତେ ସୁନ୍ଦର ସେବା କରୁ, ତାର ଦୀନତା ନଥିଲେ ସେ ଉଲଗ୍ନ ବ୍ୟକ୍ତି ହୁଏ। ଆଉ ଦୀନତା ହେଉଛି ଭକ୍ତି ମହାରାଣୀଙ୍କର ମା ବସ୍ତ୍ର ଭଳି, ଆବରଣ ଭଳି। ଆଉ ଦୀନଟା ତ ନିଷ୍କପଟ ଦୀନତା, ପୁଣି ଦୁଇ ପ୍ରକାର, କପଟ ଦୀନତା, ନିଷ୍କପଟ ଦୀନତା। ଏବଂ ନିଷ୍କପଟ ଦୀନତା କେବଳ ମହାପ୍ରଭୁଙ୍କ କରୁଣାରେ ପ୍ରାପ୍ତ ହୁଏ। ମଣିଷର ଦୀନତା ଆସେ, ଯେମିତି କିଛି କାର୍ଯ୍ୟ ସାଧନ କରିବାକୁ ହେଲେ ଆପଣ ଗୋଟେ ବଡ଼ ଅଫିସର ପାଖକୁ ଯିବେ, ସେଠି ଦୀନତା କରିବେ, ଆଜ୍ଞା ଟିକେ ମୋ କାମଟା କରିଦେଲେ, ତା ଅନ୍ତରରେ ଦୀନ ନାହିଁ। ସେ କାର୍ଯ୍ୟ ସାଧନ କରିବା ପାଇଁ ଗୋଟେ କପଟ ଦୀନତା ତିଆରି କରୁଛି, କିନ୍ତୁ ନିଷ୍କପଟ ଦୀନତାଟା କେବଳ ମହାପ୍ରଭୁଙ୍କର କରୁଣାରେ ମିଳେ। ସେଥିପାଇଁ ଗୁରୁଦେବ କୁହନ୍ତି, କଳିଯୁଗରେ କେବଳ ନିତ୍ୟାନନ୍ଦ ପ୍ରଭୁ ଆଉ ମହାପ୍ରଭୁଙ୍କର କରୁଣା ଯିଏ ପ୍ରାପ୍ତ ହେବନି, ସେ ସ୍ୱାଭାବିକ ଭକ୍ତି ପ୍ରାପ୍ତ ହୋଇପାରିବ। କାରଣ କୃଷ୍ଣଙ୍କର କରୁଣା ଏତେ ସୁଲଭ ନୁହେଁ। ଭଗବାନ ଶ୍ରୀକୃଷ୍ଣ କୌଣସି ବଦ୍ଧ ଜୀବକୁ, ରାଧାରାଣୀ କୌଣସି ବଦ୍ଧ ଜୀବକୁ ଅଙ୍ଗୀକାର କରିବେ ନା, ଯେପର୍ଯ୍ୟନ୍ତ ନିତ୍ୟାନନ୍ଦ ପ୍ରଭୁଙ୍କ ପାଖରୁ କରୁଣା ନେଇକି ଜଣେ କରୁଣା ପ୍ରାପ୍ତ ନ ହେବ, ସେ ରାଧାରାଣୀଙ୍କର ଯୁଦ୍ଧ ଭିତରେ ପ୍ରବେଶ କରିପାରିବ ନା, ଶ୍ରୀକୃଷ୍ଣଙ୍କ ସେବାର ଅଧିକାର ପାଇପାରିବ ନା। ତେଣୁ ଦୈନ୍ୟ ହେଉଛି ଭକ୍ତି ମହାରାଣୀଙ୍କର ଭୂମିକା। ଆଉ ଦୈନ୍ୟ କିଭଳି ମିଳିବ? ଦୈନ୍ୟ କେବଳ ମହାପ୍ରଭୁଙ୍କର କରୁଣାରେ ମିଳେ, କେବଳ ମହାପ୍ରଭୁଙ୍କର କରୁଣା। ଯଦି ବିଚାର କରାଯାଏ, ଅତି ସୁଲଭ, ଆଉ ମହାପ୍ରଭୁଙ୍କର କରୁଣା ହେଲା ଜଣେ ବୈଷ୍ଣବଙ୍କ ନିକଟରେ ନିଷ୍କପଟ କରୁଣା ପ୍ରାପ୍ତ ହେବ। ଏ ଭକ୍ତିବିନ୍ଦ ଠାକୁର ଏଇ ସିଦ୍ଧାନ୍ତ ଦେଇଛନ୍ତି। ଭକ୍ତିବିନ୍ଦ ଠାକୁର କହିଲେଣି ଯେ ମହାପ୍ରଭୁଙ୍କର ଭକ୍ତଙ୍କର କରୁଣା ହେଲେ ମହାପ୍ରଭୁଙ୍କର କରୁଣା ମିଳିବ ନା, ତାଙ୍କର ସିଦ୍ଧାନ୍ତ ଅଲଗା। କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନ ଦୟା, କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନ ଦୟା, କବେ ଶ୍ରୀ ଚୈତନ୍ୟ ମୋରେ କରିବେ ନ
ବୈଷ୍ଣବାନିକ।
ଭକ୍ତାଞ୍ଜଳି ବୈଷ୍ଣବ ନିକଟ। ରୂପ ସନାତନଙ୍କର ସେଇ ଅବସ୍ଥା, ଚୈତନ୍ୟ ଚୈତନ୍ୟ ଆପଣ ପଢ଼ିନେବେ, ରୂପ ସନାତନ ଗଳବସ୍ତ୍ର ହେଇକି ଆସୁଛନ୍ତି। ଗଳବସ୍ତ୍ର ମାନେ ବସ୍ତ୍ରକୁ ଭାଙ୍ଗିକି ଧୋତି ପିନ୍ଧିଥିବେ, ଉତ୍ତରୀଟାକୁ ଗଳବସ୍ତ୍ର ଏଭଳି ପ୍ରକାଶ। ଉତ୍ତମ ଅଧିକାରୀ ନିକଟରେ, ମହନ୍ତ ନିକଟରେ ଆପଣ ବି କୌଣସି ଶୁଭ କାମରେ ବି ଦେଖନ୍ତୁ, କେତେ ଗୋଟେ ଉଗ୍ର ଲୋକକୁ ଆପଣ ଗଳବସ୍ତ୍ର କରିଦେଲେ ତାର ଦୈନ୍ୟ ଦେଖିବେ। ଦେଖନ୍ତୁ ଯିବେ ପୁରୀରେ ଯେଉଁମାନେ ବାଇଶ ପାହାଚରେ ସବୁ କ'ଣ ଦିଅନ୍ତି, ଶ୍ରାଦ୍ଧ, ବଡ଼ ବଡ଼ ଅଫିସର ଲୋକମାନେ ଆସନ୍ତି, କିନ୍ତୁ ସେ ଧୋତି ଖଣ୍ଡେ ପିନ୍ଧି ଯେତେବେଳେ ବେକରେ ଶ୍ରାଦ୍ଧ ଦେବା ପାଇଁ ଗଳବସ୍ତ୍ର ଦରକାର। ବ୍ରାହ୍ମଣ କହିବେ ଗଳବସ୍ତ୍ର କର, ବସ୍ତ୍ରଟାକୁ ଭାଙ୍ଗିକି ବେକରେ ଏମିତି ପକାଯିବ। ଯେକୌଣସି ବ୍ୟକ୍ତି ଗଳବସ୍ତ୍ର ହେଇଗଲା ତା ଦିନତା ଆସିବ, ଗଳବସ୍ତ୍ର ଉତ୍ତରୀ କାନ୍ଧରେ ଏମିତି ପକାଯାଏ, ପୂଜାରୀ ମାନେ କେବଳ ଏମିତି ପକେଇବେ, ଆଉ ବୈଷ୍ଣବମାନେ ଗଳବସ୍ତ୍ର ସବୁବେଳେ ଏମିତି, ଏଇଭଳି ଦୁଇ ଭାଗ ଗଳବସ୍ତ୍ର। ଗଳବସ୍ତ୍ର କୃତାଞ୍ଜଳି ବୈଷ୍ଣବ ନିକଟ, ବୈଷ୍ଣବ ନିକଟରେ ମୁଁ ଗଳବସ୍ତ୍ର ହେଇକି କୃତାଞ୍ଜଳି ହେଇକି ଠିଆ ହେଇଥିବି, କିଭଳି ଠିଆ ହେବି ନା ନିଷ୍କପଟ, ଏଇଠି ଭକ୍ତିମ ଠାକୁର ପାଇଁ ଆମେ ବୈଷ୍ଣବ ନିକଟରେ ଯେଉଁ ଦିନତା ଆମର ଅଛି କପଟତା ଦିନତା, କିନ୍ତୁ ମହାପ୍ରଭୁଙ୍କର କରୁଣା ହେବ ନିଷ୍କପଟ ଦିନତା, ନିଷ୍କପଟ ଦିନତା। ଆଉ ଭକ୍ତମାନଙ୍କର କରୁଣାକୁ ନେଇକି ଆଜି ଦୁଇ ଭାଇ ଆସୁଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ, ଅର୍ଦ୍ଧରାତ୍ରି ରୂପ ସନାତନ ଦୁଇ ଭାଇ ଆସିଛନ୍ତି। କିଭଳି ଆସିଛନ୍ତି କୃଷ୍ଣଦାସ କବିରାଜ ଗୋସ୍ୱାମୀ ବହୁତ ସୁନ୍ଦର ବର୍ଣ୍ଣନା କରିଛନ୍ତି, ଦୈନ୍ୟ ଦେଖନ୍ତୁ କିଭଳି ତାଙ୍କର। ଦୁଇ ଗୋଛ ତୃଣ ଦୁହେ ଦଶରେ ଦରିଆ, ଦୁଇ ଗୋଛ ତୃଣ ଦୁହେ ଦଶରେ ଦରିଆ, ଗଳବସ୍ତ୍ର ବାନ୍ଧି ପଡ଼େ ଦଣ୍ଡ। ଗଳବସ୍ତ୍ର ବାନ୍ଧି ପଡ଼େ ଦଣ୍ଡବତ ହରିଆ, ମହାପ୍ରଭୁଙ୍କ ଚରଣରେ ନିତ୍ୟାନନ୍ଦଙ୍କ ଚରଣରେ ଗଳବସ୍ତ୍ର କରିକି ଦୁହେ ପଡ଼ିଛି। ଆଉ ଦୈନ୍ୟ ରୋଦନ କରେ ଆନନ୍ଦ ବିହଳ, ଦୈନ୍ୟ ସ୍ୱଭାବ ଏଇଟା ରୋଦନ, ଦୈନ୍ୟରେ ରୋଦନ ମହାପ୍ରଭୁ ଦେଖିକି ଭୋର ହେଇ କାନ୍ଦୁଛନ୍ତି ଆଉ ଆନନ୍ଦରେ ବିହଳ ହେଉଛନ୍ତି। ପ୍ରଭୁ କହିଲେ ଉଠ ଉଠ ହୋଇଲ ମଙ୍ଗଳ, ମହାପ୍ରଭୁ ଦୁଃଖନାଥ ଉଠ ଉଠ ତୁମର ମଙ୍ଗଳ ହେ, ଆକୁ ଦୈନ୍ୟ ପାଇଲେ। ଆଉ ଉଠିବେ, ଉଠିକି ଦୁଇ ଗଛ ତୃଣକୁ ଦନ୍ତରେ ଧରିକି ସ୍ତୁତି କରିବେ। ଦୈନ୍ୟ ବହୁ ଭକ୍ତଙ୍କ ନିକଟରେ ଆମେ ଦେଖିବା, କବିରଙ୍କର ଜୀବନଚରିତ ଆପଣ ଯଦି ପଢ଼ିବେ ଦେଖିବେ, କବିର ମୁସଲମାନ କୂଳରେ ଜନ୍ମ ହେଇଥିଲେ, ଜଗନ୍ କୂଳରେ ଜନ୍ମ ହେଇଥିଲେ, କିନ୍ତୁ ତାଙ୍କର ରାମଚନ୍ଦ୍ର ମହାପ୍ରଭୁଙ୍କ ପ୍ରତି ଅଖଣ୍ଡ ନିଷ୍ଠା, ବହୁ ଏତେ ନିଷ୍ଠା ତାଙ୍କର, ତାଙ୍କ ଆକାଶବାଣୀ ହେଉଛି କବି ତୁମେ ରାମ ନାମ କର ଆଉ ବୈଷ୍ଣବ ତିଳକ କର। କବିର ରାମାନନ୍ଦୀ ସମ୍ପ୍ରଦାୟରେ ତିଳକ କରି ସବୁଆଡ଼େ ଖୋଲା ଦେହରେ ଆଉ ଗଳବସ୍ତ୍ର କରି ମୁସଲମାନ କୂଳରେ ଜନ୍ମ, ଆଉ ଜଗନ ସାହିରେ ମୁସଲମାନ ସାହିରେ ରୁହନ୍ତି କବିର, କିନ୍ତୁ ଆକାଶବାଣୀ ହେଲା ପରେ ସେ ତିଳକ ରାମାନନ୍ଦ ତିଳକ କରି ଗଳବସ୍ତ୍ର କରି ବୁଲିବେ ସବୁବେଳେ, କିନ୍ତୁ ସବୁବେଳେ ଯେତେବେଳେ ରାମ ନାମ କରି ବୁଲୁଛନ୍ତି ତାଙ୍କ ଅନ୍ତର ଦୈନ୍ୟତ ଜଗନ ଲୋକ କାହାକୁ ଛୁଇଁଦେବି, ବୈଷ୍ଣବମାନଙ୍କୁ ଦେଖିଲେ ଗୁରୁ ପ୍ରଣାମ କରିବେ, କିନ୍ତୁ ଗୁରୁ ଗ୍ରହଣ କରିନାହାନ୍ତି, ସବୁବେଳେ ବସି କାନ୍ଦନ୍ତି। ପ୍ରଭୁ ଆପଣ ତ ଆକାଶବାଣୀ କହିଲେ, ଆକାଶବାଣୀରୁ ମୋତେ ଉପଦେଶ ଦେଲେ ରାମ ନାମ କରିବା ପାଇଁ, କିନ୍ତୁ ମୋ ଗୁରୁ କିଏ? ତାଙ୍କର ଇଚ୍ଛା ଥିଲା ମୁଁ ରାମାନନ୍ଦାଚାର୍ଯ୍ୟଙ୍କ କତିରୁ ଦୀକ୍ଷା ନେବି, କିନ୍ତୁ ରାମାନନ୍ଦାଚାର୍ଯ୍ୟ ବ୍ରାହ୍ମଣ ଛଡ଼ା କାହାକୁ ଗ୍ରହଣ କରନ୍ତି? ସେ ବ୍ରାହ୍ମଣ ଶିଷ୍ୟ ଗ୍ରହଣ କରିବେ, ଆଉ କାହାକୁ ଗ୍ରହଣ କରିବେ? ଇଏ ତ ପାଖକୁ ଯାଇପାରନ୍ତି ନା, କବି ମୁସଲମାନ କେଉଁଠି ଜନ୍ମ ହେଇଛନ୍ତି? ତେଣୁ ଆକାଶବାଣୀ ଦିନେ କାନ୍ଦୁଛନ୍ତି, ଆକାଶବାଣୀ ତାଙ୍କୁ କ'ଣ କହିଲେ ଜାଣିଛନ୍ତି? ଭଗବାନ କହୁଛନ୍ତି ରାମଚନ୍ଦ୍ର ମହାପ୍ରଭୁ, ଦେଖ ରାମାନନ୍ଦ ଯେତେବେଳେ ରାମାନନ୍ଦାଚାର୍ଯ୍ୟ ଯେତେବେଳେ ଯାଆନ୍ତି ଗଙ୍ଗା ସ୍ନାନ କରିବା ପାଇଁ, ସେ ବିଭୋଳ ଅବସ୍ଥାରେ ଯାଆନ୍ତି। ପ୍ରାତଃରୁ ଉଠିବେ, ନିତ୍ୟକର୍ମ କରିନଥିବେ, କିନ୍ତୁ ଅତି ଭାବାବାସ ବିଭୋଳ ଅବସ୍ଥାରେ ଯାଆନ୍ତି। ତୁମେ କ'ଣ କରିବ ନା, ଗଙ୍ଗାରେ ଯେଉଁ ଘାଟ ଅଛି ପାହାଚରେ ସେଠି ଶୋଇକି ରହିବ, ଶୋଇକି ରହିବ କେମିତି କରୋନା ପାଇବ? ତାଙ୍କ ଅନ୍ତରେ ଦୈନ୍ୟ ଅଛି ନା କବିରଙ୍କର। ରାମାନନ୍ଦାଚାର୍ଯ୍ୟ ଭୋରୁ ଯେତେବେଳେ ସ୍ନାନ କରିବାକୁ ଯାଉଛନ୍ତି, ଇଏ ବାଇଶ ଯେଉଁ ପାହାଚ ଅଛି ଗଙ୍ଗା ପାହାଚରେ ଶୋଇକି ରହିଛି। ରାମାନନ୍ଦାଚାର୍ଯ୍ୟ ଗଲେ ଗଙ୍ଗା ସ୍ନାନ କରିବାକୁ, ଗଙ୍ଗା ସ୍ନାନ କରି ଯଦି ଫେରୁଛନ୍ତି, ଇଏ ଶୋଇକି ରହିଛନ୍ତି। ରାମାନନ୍ଦାଚାର୍ଯ୍ୟଙ୍କର ପାଦ ତାଙ୍କ ମସ୍ତକରେ ଲାଗଲା, ପାଦ ମସ୍ତକରେ ଲାଗଲା, ସେ ରାମ ନାମ ଉଚ୍ଚାରଣ କରିଦେଲେ, ରାମ 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 ଏ ଶୁଣିଦେଲେ, ପଳେଇ ଆସିଲେ ପଳେଇ ଆସିଲେ। ତାର ପରେ ଯେତେବେଳେ ତାଙ୍କର ଗୁରୁ ଭାଇମାନଙ୍କୁ ଦେଖନ୍ତି, ସମସ୍ତେ ପ୍ରଣାମ କରନ୍ତି, ସମସ୍ତଙ୍କୁ ରାମ ନାମ କରନ୍ତି, ସମସ୍ତେ ପଚାରିକିରି କବୀର ମୁସଲମାନ ହିଁ କ'ଣ ରାମ ନାମ କଲେଣି? ଏମିତି ତିଳକ ମାରିକି ସବୁ କହୁଛି, ମୋର ସବୁବେଳେ କହିଲେ ମୋର ଗୁରୁଦେବ ହେଉଛନ୍ତି ରାମାନନ୍ଦାଚାର୍ଯ୍ୟ। ରାମାନନ୍ଦାଚାର୍ଯ୍ୟ ଡକେଇଲେ, ଦେଖୁ ଭକ୍ତମାନଙ୍କର ଦୈନ୍ୟ କିଏ? ଦୈନ୍ୟରେ ଭଗବାନ, ଦୈନ୍ୟ ହେଉଛି ଭକ୍ତ କୃପା ଓ ଭଗବାନ କୃପାକୁ ଆକର୍ଷଣ କରେ। ରାମାନନ୍ଦାଚାର୍ଯ୍ୟ ଡକେଇଲେ କବୀର, ମୁଁ କହିଲି କବୀର ମୁଁ କୌଣସି ଯବାନ ଶିଷ୍ୟ, ମୁଁ ତ କୌଣସି ଅନ୍ୟ ଜାତିର ଶିଷ୍ୟକୁ ଗ୍ରହଣ କରେ ନା, ମୁଁ କେବଳ ବ୍ରାହ୍ମଣ ଶିଷ୍ୟକୁ ଗ୍ରହଣ କରେ। ତୁମେ କ'ଣ କହୁଛ ମୁଁ ତୁମକୁ ମନ୍ତ୍ର ଦେଇଛି ବୋଲି ଏଇଟା ମିଥ୍ୟା ପ୍ରଚାର କାହିଁ କରୁଛ? ଆଉ ସବୁ ଲୋକ ବି ମୁଣ୍ଡା କଲେ, ଦେଖ ଦେଖ ରାମାନନ୍ଦାଚାର୍ଯ୍ୟ ଗୋଟେ ମୁସଲମାନଙ୍କୁ, ସାଙ୍କମାନ ଗୋଟେ ମୁସଲମାନଙ୍କୁ ଶିଷ୍ୟ ରୂପରେ ଗ୍ରହଣ କଲେ, ଇଏ କେମିତି ସମ୍ଭବ ହେଲା? ରାମାନନ୍ଦାଚାର୍ଯ୍ୟଙ୍କୁ ତ ସମସ୍ତେ ଏଭଳି ନିନ୍ଦା କଲେ, ରାମାନନ୍ଦାଚାର୍ଯ୍ୟ କବିରଙ୍କୁ ଡକେଇଲେ, କହିଲେ କବିର ମୁଁ ତୁମକୁ ଦୀକ୍ଷା ତ ଦେଇନି, ମୁଁ କେଉଁଠି ତୁମକୁ ରାମ ନାମ ଦେଇଛି? ତୁ ମିଥ୍ୟା କାହିଁକି ମୋ ନାଁ ପ୍ରଚାର କରୁଛ? ସେତେବେଳେ ହରେ କୃଷ୍ଣ, ଏ ପଛ ସାଉଣ୍ଡଟା କମା କମା, ହରେ କୃଷ୍ଣ ଆପଣ ବଡ଼, ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ଆଡ଼େ ବଡ଼, ସେ ବସ୍ଟା ଆଗକୁ ରହିଥାନ୍ତା, ଏଟା ପାଖରେ ରହିଛି ବୋଲି ବିଷ୍ଣୁ ହେଉଛି। ରାମାନନ୍ଦାଚାର୍ଯ୍ୟ ଡାକିଲେ, କହିଲେ କବିର ଭରି ସଭା ସମସ୍ତେ ବୈଷ୍ଣବରେ ବସିଛନ୍ତି, ଭରି ସଭାରେ ରାମାନନ୍ଦାଚାର୍ଯ୍ୟଙ୍କର ପାଦ ଧରିବାର କବିରଙ୍କର ବଢ଼ିଆ ସମୟ। ହରେ କୃଷ୍ଣ ହରେ କୃଷ୍ଣ ହରେ ବୋଲ ହରେ କୃଷ୍ଣ, ପଛ ପଛ ସେଥିରେ ବଢ଼ାଅ ନା ସେଥିରେ କମାଅ, ଯାହା ହେଲେ ଗୋଟେ କର, ହରେ କୃଷ୍ଣ ହରେ ବୋଲ। ଭରି ସଭାରେ ବୈଷ୍ଣବମାନେ ବସିଛନ୍ତି, ରାମାନନ୍ଦାଚାର୍ଯ୍ୟ ତାକିଲେ, କହିଲେ କବିର ମୁଁ ତୁମକୁ ମନ୍ତ୍ର କେତେବେଳେ ଦେଇଛି? ତୁମେ ମିଥ୍ୟା କାହିଁକି ମନରେ ପ୍ରଚାର କରୁଛ? ମୁଁ ଜଣେ ଆଚାର୍ଯ୍ୟ। ସେ କହିଲେ ଗୁରୁଦେବ ଆପଣ ଦୈନ୍ୟରେ କହୁଛନ୍ତି, ହାତ ଛାଡ଼ୁଛି, ଆପଣ ଗଙ୍ଗା ସ୍ନାନ କରିବାକୁ ଯାଇଥିଲା ବେଳେ ଯେଉଁ ପାଦ ବାଜିଲା, ଯାହାଙ୍କ ଦେହରେ ପାଦ ବାଜିଥିଲା, ଯାହାଙ୍କ ମଥାରେ ପାଦ ବାଜିଥିଲା, ମୁଁ ସେ ବ୍ୟକ୍ତି। ଆଉ ଆପଣ ରାମ ନାମ କହିଥିଲେ, ମୁଁ ଆପଣଙ୍କର ମୁଖରୁ ରାମ ନାମଟାକୁ କାନରେ ଶୁଣିଲି, ଆଉ ଦୀକ୍ଷାଟା କ'ଣ କି? ସ୍ତମ୍ଭୀଭୂତ ବୈଷ୍ଣବ ସମାଜ ଲୋକମାନେ ସବୁ ସ୍ତମ୍ଭୀଭୂତ ହେଇଗଲେ। ଆଉ କବିର କହିଲେ, କହିଲେ ନା ନା ଇଏ ଦୀକ୍ଷା ନୁହେଁ, ଇଏ ରାମାନନ୍ଦାଚାର୍ଯ୍ୟ କହିଲେ, କବିର ଇଏ ତ ଦୀକ୍ଷା ନୁହେଁ। କବିର ହାତ ଯୋଡ଼ିକି କହିଲେ, ଗୁରୁଦେବ ମନ୍ତ୍ର କ'ଣ ହେଇଛି କେବଳ ବ୍ରାହ୍ମଣମାନଙ୍କୁ ଉଦ୍ଧାର କରିବା ପାଇଁ? ଯଦି ମନ୍ତ୍ର ଦୟାଳୁ ନୁହନ୍ତି, ଯଦି ମନ୍ତ୍ର କେବଳ ଉତ୍ତମଙ୍କୁ ଉଦ୍ଧାର କରିବ, ଆଉ ଆଚାର୍ଯ୍ୟମାନେ ଯଦି କେବଳ ଉତ୍ତମ ଲୋକକୁ ଉଦ୍ଧାର କରିବେ, ତାହେଲେ ପତିତ ଲୋକ ତ ସମଗ୍ର ଜୀବନ ପାଇଁ ପତିତ ହୋଇପାରିବେ, ତାହେଲେ ଏଇଥିପାଇଁ କ'ଣ ମନ୍ତ୍ରଙ୍କର ଅବତାର, ଏଇଥିପାଇଁ କ'ଣ ଆଚାର୍ଯ୍ୟଙ୍କର ଅବତାର? କୁହନ୍ତୁ ଆପଣ କ'ଣ ରାମ ନାମ କରିବା ପାଇଁ କେବଳ ଉତ୍ସକୂଳରେ ଜନ୍ମ ହେବାକୁ ପଡ଼ିବ? ଯେତେବେଳେ କବିର ଅତି ଦୈନ୍ୟରେ ରାମାନନ୍ଦାଚାର୍ଯ୍ୟ କହୁଛନ୍ତି, ରାମାନନ୍ଦାଚାର୍ଯ୍ୟ ତମ ଆଲିଙ୍ଗନ କରିଦେବେ। କହିଲେ ମୋର ଯେଉଁ ଅଭିମାନ ଥିଲା ମୁଁ କେବଳ ବ୍ରାହ୍ମଣ ଶିଷ୍ୟକୁ ଗ୍ରହଣ କରିବି, ମୁଁ ଆଜିଠୁ ମୋର ଅଭିମାନ ରାମାନୁଚାର୍ଯ୍ୟ କହିଲେ ଆଜିଠୁ ମୁଁ ସମସ୍ତଙ୍କୁ ଗ୍ରହଣ କରିବି, କାରଣ ନାମ କେବଳ ଉତ୍ତମ କୁଳ ପାଇଁ ନୁହନ୍ତି ସମସ୍ତଙ୍କ ପାଇଁ। ଆଉ ଗୋଟିଏ ଆଶୀର୍ବାଦ ଦେଇ କହିଲେ କବି ତୁମର ସମଗ୍ର ଜୀବନରେ ରାମ ନାମ କେବଳ ସ୍ମରଣ ହୁଏ। ନିଷ୍କପଟ ଯୋଗୁଁ କବିର ଏଭଳି କୃପା ପାଇଲେ, କବିଙ୍କ ରଚନା ସବୁ ପଢ଼ନ୍ତି କେତେ ସୁନ୍ଦର ରଚନା ସେ ସବୁ ରଚନା କରିଛ, କେବଳ ରାମାନୁଚାର୍ଯ୍ୟଙ୍କର କୃପାରେ। ଧନ୍ୟ ଦୀନତା ଭକ୍ତ କୃପା ଓ ଭଗବାନ କୃପାକୁ ଆକର୍ଷଣ କରେ। ରୂପ ସନାତନ ଦୁଇ ଗୋଛ ତୃଣ ଧରିକି ଗଳବସ୍ତ୍ର କରିକି ମହାପ୍ରଭୁଙ୍କ ପାଦ ତଳେ ବଢ଼ିଛନ୍ତି। ଆଉ ମହାପ୍ରଭୁ କହିଲେ ଉଠ ଉଠ ପ୍ରଭୁ କହିଲେ ଉଠ ଉଠ ହୋଇଲା ମଙ୍ଗଳ, ହେ ଦୁଇ ଭାଇ ତୁମେ ଉଠ ତୁମର ମଙ୍ଗଳ ହେଇଗଲା। ଆଉ ଦନ୍ତରେ ତୃଣ ଧରିକି କ'ଣ ସ୍ତୁତି କରୁଛନ୍ତି, ବହୁତ ବଡ଼ ସ୍ତୁତି ହେଇଛି ଚୈତନ୍ୟ ଦୁଇ ପଦ ଆମେ ସ୍ତୁତି ବୋଲି ଆଗକୁ ଯିବା।
ଜୟ ଜୟ ଶ୍ରୀ ଚୈତନ୍ୟ ଜୟ ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ଦୟାମୟ ଜୟ ଜୟ ଶ୍ରୀ କୃଷ୍ଣ ଚୈତନ୍ୟ ଦୟାମୟ ପତିତ ପାବନ
ମାଧାଇକୁ ଉଦ୍ଧାର କରିଦେଲେ ହେଳାରେ, ଅଜାମିଲକୁ ହେଳାରେ ଉଦ୍ଧାର କରିଦେଲେ, କିନ୍ତୁ ଆମକୁ ଉଦ୍ଧାର କରିବା ଏତେ ସହଜ ନୁହେଁ ନା। କାହିଁକି ନା ଜଗାଇ ମାଧାଇ ନବଦ୍ୱୀପରେ ଜନ୍ମ ହୋଇଥିଲେ, ବ୍ରାହ୍ମଣୀପୁରରେ ଜନ୍ମ ହୋଇଥିଲେ, ଆଉ ଆପଣଙ୍କର ନାମ କରିକି ଆପଣଙ୍କର ନାମା ଭାଷାରେ ତାଙ୍କର ପାପ ଚାଲିଗଲା। କିନ୍ତୁ ଜଗାଇ ମାଧାଇ ହୋଇତେ କୋଟି କୋଟି ଗୁଣ ଅଧର୍ମ ପତିତ ଆମେ ମାନି ଆମେ ଅଧର୍ମ ପତିତ ପାପି ଆମେ ଦୁଇ ଜଣ, ଆମେ ଜଗାଇ ମାଧାଇ ଠାରୁ କୋଟି କୋଟି ଗୁଣରେ ପାପ। ଆଉ ଜଗାଇ ମାଧାଇ ତାର ପୁଣ୍ୟ ଥିଲା ନା, ଗଙ୍ଗା ଜଳ ପାନ କରୁଥିଲେ, ନବଦ୍ୱୀପରେ ବାସ କରୁଥିଲେ, ଭକ୍ତଙ୍କୁ ଦର୍ଶନ କରୁଥିଲେ, କିନ୍ତୁ ଆମ ଭାଗ୍ୟର ତାହା ନାହିଁ। ମହାପ୍ରଭୁ ତାଙ୍କର ସ୍ତୁତି ଶୁଣି ଏତେ ଆନନ୍ଦିତ ହେଇଗଲେ, ମହାପ୍ରଭୁ ରୂପସନାତନଙ୍କୁ ଦୀକ୍ଷା ଦେଲେ, ସାଙ୍ଗେ 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 ତାଙ୍କର ନାମ ପରିବର୍ତ୍ତନ କଲେ। ଏବଂ ମହାପ୍ରଭୁ କହିଲେ ଦେଖ
ଶୁଣି ମହାପ୍ରଭୁ କହେ ସୁନ ଦାବି ଖସ ଶୁଣି ମହାପ୍ରଭୁ କହେ ସୁନ ଦାବି ଖସ ତୁମେ ଦୁଇ ଭାଇ ମୋର
ଶରୀର ତ ଯୁବକ ବେଳେ ଦୈନ୍ୟ ଆଜ୍ଞା ବୃଦ୍ଧ ବେଳେ ଦୈନ୍ୟ ଆସେ ଏ ଯୁବକ ବୟସ ଅନୁମାନ ବୟସ ଏଥିରେ ଦୈନ୍ୟ ଆସିବ ନା ଏଥିରେ ସବୁ ବଳ ନଥିଲେ ବି ବନ୍ଧୁ ବଳ ନଥିଲେ ଧନ ବଳ ନଥିଲେ ବୁଦ୍ଧି ବଳ ନଥିଲେ ବି ଯୌବନ ବଳ ଥା ଯୌବନର ମାଦକତାରେ କାହାକୁ ଦୈନ୍ୟ କରିବାକୁ ଦିଏ ନା ଆଉ ଯେଉଁ ଯୌବନ ଅବସ୍ଥାରେ ଯିଏ ଦୈନ୍ୟ ହେଇପାରିଲା ତା ପାଇଁ ବୃଦ୍ଧ ଅବସ୍ଥାରେ ତ ଦୈନ୍ୟ ସ୍ୱାଭାବିକ ଆସିବ ସ୍ୱର ଅକ୍ଷମ ହେଇଯିବ ନା ପରର ସାହାଯ୍ୟ ଲୋଡ଼ା କରିବେ ସେତେବେଳେ ଦୈନ୍ୟତା କିଛି ନା କିଛି ଆସିବ କିନ୍ତୁ ରୂପ ସନାତନ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀ ଧନର ଅଭାବ ନାହିଁ ସବୁ ଗୁଣରେ ପରିପୂର୍ଣ୍ଣ ଯୁବକ ଅବସ୍ଥାରେ ତାଙ୍କ ଦୈନ୍ୟ ଦେଖି ମହାପ୍ରଭୁ କହୁଛନ୍ତି ତୁମାର ଦୈନ୍ୟ ଦେଖି ଫାଟେ ମୋର ମନ ଯୁବକ ଅବସ୍ଥାରେ କ'ଣ ଦୈନ୍ୟ ଆସିବ କାହା ରୂପ ସନାତନଙ୍କର ଦୈନ୍ୟ ତାଙ୍କର ବସ୍ତ୍ର ଦନ୍ତରେ ତୃଣ ଧରିଛନ୍ତି ମହାପ୍ରଭୁ କହୁଛନ୍ତି ତୁମେ ଦୈନ୍ୟ ଛାଡ଼ିଦିଅ ତୁମେ ମୋର ପୁରାତନ ନୃତ୍ୟ ଆଜିଠାରୁ ତୁମର ନାମ ହେଲା ରୂପ ସନାତନ ଆଉ ମହାପ୍ରଭୁ ସେଠି ଅନ୍ତର ଖୋଲା କଥା କହୁଛନ୍ତି ରୂପ ସନାତନ ଗୌଡ଼ ନିକଟେ ଆସିତେ ନାହିଁ ମୋର ପ୍ରୟୋଜନ ତୁମା ଦୁହା ଦେଖିତେ ମୋର ଏହା ଆଗମନ ଆରେ ଏ ବିଷୟ ରାଜା ହୁସେନ ସାଙ୍ଗର ଏ ଭୂମିବାସୀ ମୋର କ'ଣ କାମ କେବଳ ତୁମେ ମୋର ପୁରାତନ ଦାସ ତୁମକୁ ମୁଁ ଉଦ୍ଧାର କରିବା ପାଇଁ ଆସିଛି ମହାପ୍ରଭୁ ଏହା କହି ରୂପ ସନାତନଙ୍କର ମସ୍ତକରେ ଚରଣ ଦେଇଦେଲେ ଯେତେବେଳେ ମସ୍ତକରେ ଚରଣ ଦେଇଦେଲେ କହିଲେ ଯାଅ ସବୁ ଭକ୍ତମାନେ ହରିଧନ ଗଲେ କିନ୍ତୁ ମହାପ୍ରଭୁ ଏଇଠି ଛାଡ଼ିଲେ ନା ଦେଖ ପ୍ରଭୁପାଦ ତାଙ୍କ ଭାବାର୍ଥରେ ସୁନ୍ଦର କଥା ଲେଖିଛନ୍ତି ପ୍ରଭୁପାଦଙ୍କୁ ଭାବନ୍ତୁ ସେ ଲେଖିନାହାନ୍ତି ବୋଲି ଏ ଯେଉଁ ବୈଷ୍ଣବର କୃପା ଗୁରୁ କୃପା ପ୍ରାପ୍ତ ହେଲେ ବି ବୈଷ୍ଣବ କୃପା ଆବଶ୍ୟକ ଆଉ ଗୁରୁ ବୈଷ୍ଣବ କୃପାରେ ମଣ୍ଡିତ କରନ୍ତି ଆଉ ଯେଉଁମାନଙ୍କର ଗୁରୁ କୃପା ପାଇବା ପାଇଁ ଦୁର୍ଲଭ ଗୁରୁଙ୍କର ଆଦେଶକୁ ପାଳନ କରିପାରୁନାହାନ୍ତି ସେମାନେ ବୈଷ୍ଣବମାନଙ୍କୁ ମହାପ୍ରଭୁଙ୍କୁ ସବୁବେଳେ ପ୍ରାର୍ଥନା କରିବା ଦରକାର ପ୍ରଭୁପାଦ ଏଇଠି ଲେଖୁଛନ୍ତି ମହାପ୍ରଭୁ ଦୁଇ ଜଣଙ୍କୁ ଆଲିଙ୍ଗନ କରି କ'ଣ କହୁଛନ୍ତି ଦୁହା ଆଲିଙ୍ଗିଆ ପ୍ରଭୁ ବୋଲିଲ ଭକ୍ତ ଗଣେ ସବେ କୃପା କରି ଉଦ୍ଧାର ଦୁଇ ଜଣ ଶ୍ରୀନିବାସ ବଦାଧର ନିତ୍ୟାନନ୍ଦ ସବୁ ବସିଛନ୍ତି ମହାପ୍ରଭୁ ଦୁଇ ଜଣଙ୍କୁ କରୁଣା କରିସାରିଲେ କିନ୍ତୁ କ'ଣ କହୁଛନ୍ତି ଆରେ ତୁମେ ସମସ୍ତେ ମିଶିକି ଟିକେ ଦୁଇ ଜଣଙ୍କୁ ଉଦ୍ଧାର କର ଆରେ ତୁମେ ତ ତାଙ୍କୁ ଶିଶୁ ରୂପରେ ଗ୍ରହଣ କଲ ରୂପ ସନାତନ ନାମକରଣ କଲ ମହାପ୍ରଭୁଙ୍କର ଗ୍ରହଣଠୁ ବଡ଼ କରୁଣା କ'ଣ ଅଛି ଭକ୍ତ କରୁଣା ଆବଶ୍ୟକ ମହାପ୍ରଭୁ ସବୁ ଭକ୍ତଙ୍କୁ କହୁଛନ୍ତି ଦୁଇ ଜଣ ମିଶି ଟିକେ କରୁଣା କଲ ଯେମିତି ତାଙ୍କୁ ଉଦ୍ଧାର କର ପ୍ରଭୁ ତାଙ୍କ ରେପର୍ଟରେ ଲେଖିଛନ୍ତି ଦି ସ୍ପିରିଚୁଆଲ ମାଷ୍ଟର ଇନିସିଏଟ୍ ଦି ଡିସାଇପଲ୍ ଟୁ ଡେଲିଭରି ଗୁରୁଦେବ ଶିଷ୍ୟକୁ ଯେଉଁ ଦୀକ୍ଷା ଦିଅନ୍ତି ଦୀକ୍ଷା ଦେବାର ଏକମାତ୍ର କାରଣ ତାକୁ ଉଦ୍ଧାର କରିବେ ଦୀକ୍ଷା ଦେବାର ଅଲଗା କିଛି କାରଣ ଆଣ୍ଡ ଇଫ୍ ଦି ଡିସାଇପଲ୍ ଏକ୍ସିକ୍ୟୁଟ୍ ଦି ଅର୍ଡ଼ର ଅଫ୍ ଦି ସ୍ପିରିଚୁଆଲ ମାଷ୍ଟର ଯଦି ଶିଷ୍ୟ ଗୁରୁଦେବଙ୍କର ଆଦେଶକୁ ଯଥାନ ରୂପେ ପାଳନ କରୁଛି ଆଣ୍ଡ ଡଜ୍ ନଟ୍ ଅଫେଣ୍ଡ ଦି ଅଦର ବୈଷ୍ଣବ ହିଜ୍ ପାଥ୍ ହିଜ୍ କ୍ଲିୟର ଜଣେ ଶିଷ୍ୟ ଯଦି ଗୁରୁଦେବଙ୍କର ଆଦେଶକୁ ଯଥାନ ରୂପେ ପାଳନ କରୁଛି କିନ୍ତୁ କୌଣସି ବୈଷ୍ଣବ ଅନ୍ୟ ବୈଷ୍ଣବମାନଙ୍କୁ ବୈଷ୍ଣବ ନିକଟରେ ଅପରାଧ କରୁନାହିଁ ତାହେଲେ ହିଜ୍ ପାଥ୍ ହିଜ୍ କ୍ଲିୟର ପ୍ରପାତ ନେଉଛି ତାର ରାସ୍ତା ହେଉଛି ପୁରା ଖୋଲା ଉନ୍ମୁକ୍ତ ଦ୍ୱାର ଏହି ବୈଷ୍ଣବ ଅପରାଧ ବୈକୁଣ୍ଠ ରାଜ୍ୟର ଦ୍ୱାରକୁ ବନ୍ଦ କରେ କିଭଳି କପାଟ ଏହି କପାଟ ବି ଖୋଲିପାରନ୍ତି ନା ମହାପ୍ରଭୁ ହିଁ ତାଲା ଦେଇ ଖୋଲିବେ ନା ବୈଷ୍ଣବ ଅପରାଧ ଗୋଲୋକ ବୃନ୍ଦାବନ ବୈକୁଣ୍ଠ ଯିବା ପଥରେ ଗୋଟେ ବିଶାଳ ବଡ଼ ପ୍ରତିବନ୍ଧକ ଯାହାକୁ ଦ୍ୱାର ଆଉ ସେ ଦ୍ୱାରରେ ଯେଉଁ ଲକ୍ ପଡ଼େ ସେ ଲକ୍କୁ ଭଗବାନ ଖୋଲନ୍ତି ନା ବୈଷ୍ଣବ ଅପରାଧ ଏତେ ଭୟଙ୍କର ସେଥିପାଇଁ ପ୍ରଭୁପାଦ କହୁଛନ୍ତି ଇଫ୍ ହିଜ୍ ନଟ୍ ଅଫେଣ୍ଡିଂ ଏନି ବୈଷ୍ଣବ ଦେନ୍ ହିଜ୍ ପାଥ୍ ହିଜ୍ କ୍ଲିୟର ମହାପ୍ରଭୁ ସେଥିପାଇଁ ରୂପ ସନାତନକୁ କରୁଣା କରିବା ପାଇଁ ସବୁ ବୈଷ୍ଣବମାନଙ୍କୁ କରୁଣା କରନ୍ତି ମହାପ୍ରଭୁ କରୁଣା କରିସାରିଲା ପରେ ବି ପୁଣି କହିଲେ ସବୁ ଭକ୍ତାଙ୍କୁ ଟିକେ କରୁଣା କର ଆଉ ନରୋତ୍ତମ ଦାସ ଠାକୁର ସେଇ କଥା ଲେଖିଲେ ଛାଡ଼ିଆ ବୈଷ୍ଣବ ସେବା
ଅନୁକ୍ଷଣେ
পেয়েছে কেবা অনুক্ষণ খেদ উঠে মনে। গুরু বৈষ্ণবঙ্কর সেবা ছাড়ি এটি অলগা কলে, গুরুঙ্কর সেবা বৈষ্ণবঙ্কর সেবা। মো মনে বড় দুঃখ আসছে, নরোত্তম দাস ঠাকুর কৌছেন, মু গুরুদেবঙ্কর সেবা করি পারুনি, বৈষ্ণবঙ্কর সেবা করি পারুনি। আ নরোত্তম দাস কয়ে জীবের উচিত ন সে গুরু বৈষ্ণব সেবা। নরোত্তম দাস ঠাকুর জীবন এটা উচিত নুহে, অলগা কর্ম করুছে, সে গুরু আর বৈষ্ণব মানুষের সেবা করুন। বৈষ্ণবঙ্কর সেবা প্রসাদ দিয়া যাচ্ছে, যে করুণা পাইয়া পাই চাই সে বৈষ্ণব সেবা করি। মহাপ্রভু রাজসূয় যজ্ঞরে, ভগবান শ্রীকৃষ্ণ রাজসূয় যজ্ঞরে ব্রাহ্মণ মানঙ্কর সৎকার, তাঙ্কর প্রসাদ, তাঙ্কর পাদধূত, তাঙ্কর সেবা করুথিলে। তেণু মু ব্রাহ্মণ মানঙ্কর কর্ম কলে ব্রাহ্মণ সন্তুষ্ট হলে মোর ভক্ত যুধিষ্ঠির মহারাজঙ্কর কল্যাণ। ভগবান সেটি বৈষ্ণব সেবার ব্রাহ্মণ সেবার ভক্ত দিয়েছেন। ভক্ত মানুষ সবুলে বৈষ্ণব মানুষের সেবা করা, বৈষ্ণব মানুষের সেবা করা গোটে ডিউটি নুহে। জনে বৈষ্ণব যদি খুশি হয়ে গেলে তাঁকর করোনাটা আমি মিলিগাল, আমি ভজন রাজ্যের আমার গোটিয়ে প্রতিবন্ধক কাল। সেই উৎসব মানে বৈষ্ণব মানে বৈষ্ণব কম্যুনিটি কুহযা, প্রভাত সবুলে এই ওয়ার্ড লগা দি, বৈষ্ণব কম্যুনিটি, বৈষ্ণব কম্যুনিটি। প্রভাত কুহ সমস্ত গোটে কম্যুনিটি আছে, সমস্ত গুন্ডা মানুষের কম্যুনিটি, অসত লোকের কম্যুনিটি, বৈষ্ণব কমিটি কম্যুনিটি রয়েছে। আর বৈষ্ণব সঙ্গ কী না, গুরু বৈষ্ণবের সেবা করা উৎসব হচ্ছে। উৎসবের বৈষ্ণব মানে সহারি করে আমি প্রসাদ বিতরণ করি, আমি প্রসাদ রোষেই করি। আজ প্রভুপাদঙ্কর আবির্ভাব, আজ প্রভুপাদঙ্কর তিরোভাব, আজ আচার্য মানুষের আবির্ভাব, আজ তিরোভাব। গৃহস্থ ভক্ত, ব্রহ্মচারী ভক্ত, বৈষ্ণব সমস্ত মিশি আমার কম্যুনিটি এটা, আমি আজ আচার্যঙ্কর উৎসব পালন করি। তেমন সেমানে রোষেই করবে, সেমানে উৎসাহে আজ বৈষ্ণব সেবা হব, সেমানে সমস্ত প্রসাদ বিতরণ করবে, শেষরে প্রসাদ খাই সেবার ইয়ে হচ্ছে। মানে নরোত্তম দাস ঠাকুর এই কথা কুছিল, নরোত্তম দাস কহে জীবের উচিত নুহে সে গুরু বৈষ্ণব সেবা। মহাপুরুষ শিখেলে বিশ্বনাথন করুণা করে দেলা পরে করুণা ভণ্ডার খোলি দেলে, তুমি কুছিল সব বৈষ্ণব তো টিকে করুণা করো, কারণ গুরুদেব শিষ্য উপরে প্রসন্ন হলে বৈষ্ণব মানুষ দ্বারা। যেভাবে নরোত্তম দাস ঠাকুর একমাত্র শিষ্য, কিন্তু লোকনাথ চাহুলে জীব গোস্বামীকর করুণা বিষয়ে প্রাপ্ত হন, সে যাঁত প্রচার করতু শহে বর্ষ বয়সে সে ঠেলিকি শিষ্যকে পঠিয়ে দেছ, না যাওয়া প্রচার কর মহাপ্রভুর বাণী। কারণ মহাপ্রভুঙ্কর বাণী প্রচার করা, মহাপ্রভুঙ্কর বৈষ্ণব মানুষের সেবা করা, উৎসবের ভগবানকর সেবা করা, কেউ করুণা সংঘ, ভগবানকর করুণা সংঘ এইপাই করা যাই। ভগবানকর করুণা, বৈষ্ণব মানুষের করুণা, ভক্তঙ্কর করুণা প্রাপ্ত হওয়া পাই শহে বর্ষ বয়সে শিষ্য গোটিয়ে মাত্র শিষ্যকে পঠিয়ে দেছে, না সে প্রচার কর বৈষ্ণব মানুষের করুণা প্রাপ্ত হোক। সেবা গোটিয়ে ডিউটি নুহে, সেবা হচ্ছে করুণা প্রাপ্তির গোটে উপায়। যার যেতে বৈষ্ণব মানুষ সেবা করার মনোভাব রহব, সে সেতু করুণা প্রাপ্ত হবে, তার জীবনর সেতু পরিবর্তন হবে। দেখুন আপনার পরীক্ষা করি কি আপনার জীবনের পরীক্ষা বি করুন, আপনার যেতে দিন অন্য খাইবাকে দিয়েছেন, অন্য বৈষ্ণব সন্তুষ্ট করেছেন, তাঁকর সেবা করেছেন, আপনার সেদিন যেভাবে ভজন হওয়া, সেদিন যেভাবে মন প্রসন্নতা রহব, অলগা কেউ দিন হব না। পরীক্ষা করুন গোটে দিন, আপনার যেদিন সেবা করে বৈষ্ণবঙ্কর সেবা, ভগবানঙ্কর সেবা কিছু করে, সেই দিন আপনার বড় মিলল, সেটা স্পিরিচুয়াল পোটেন্স। সেই বড়রে আপনার বড়িয়া হলে কেবল ভজন করে পারে, বৈষ্ণব ভগবানঙ্কর সেবা, গুরুঙ্কর সেবা, সেবা বিনা আপনার বড় মিলবে না। সেবা যদি আপনার করুণা দেবেন, আপনার ভোগ মনোভাব আসবে। আপনার সেবা চাহিবে যে আপনার কি প্রসাদ দেলা, তাহলে সি আপনার ভজন দেলা। শহে বর্ষে শিষ্যর সেবা নুনলে কি লোকনাথ সে নুন, আমার তো ধন দরকার না, আমার বৈষ্ণব কৃপা দরকার না, সেপি সবুলে উৎসাহ হয়ে সেবা করা দরকার। বৈষ্ণব মানুষের, গুরুঙ্কর, ভগবানঙ্কর এই সেবা হি করুণা আনিকি দেবে। কারণ রূপ সনাতন করুণা করে দেলা পরে রূপ কহিলে, প্রভু আপনি এটি রয়েছেন, যবন আপনার বহুত আদর করুছি, কিন্তু তথাপি যবন জাতি নকরিয় প্রতীতি, তীর্থযাত্রার এই সংকট ভালে না রীতি। আপনার বৃন্দাবন যাওয়া কুছেন তো সনাতন হাত যোড়ি কুছেন, ই যবন জাতি আপনি বিশ্বাস করতো না হুসেন সার, এটি বেশিদিন রয়েটা ভাল নু। আভু মু শুনলে আপনার বৃন্দাবন যাবে, কিন্তু তীর্থ যাওয়া আপনার বাহারি, কিন্তু মতো টিকি ভালো লাগুনি প্রভু, না কী ভালো লাগুনি মাত্র পচার। ଯାହା ସଙ୍ଗେ ଚଲେ ଏଇ ଲକ୍ଷ ଲୋକ ଲକ୍ଷ କୋଟି ବୃନ୍ଦାବନ ଯିବାର ଇଏ ନହେଲେ ପରିପାଟୀ। ପ୍ରଭୁ ଲକ୍ଷ ଲକ୍ଷ ଲୋକକୁ ନେଇକି ଯାଉଛନ୍ତି ଆପଣ ବୃନ୍ଦାବନ। ମହାପ୍ରଭୁ ଯେତେବେଳେ ପ୍ରଥମ ଥର ପାଇଁ ପାଞ୍ଚ ବର୍ଷ ପରେ ନବଦ୍ୱୀପକୁ ଗଲେ, ନବଦ୍ୱୀପର ବହୁଦିନ ପାଇଁ ରାଇଟରମାନେ ରଚନା କରିଛନ୍ତି, ନବଦ୍ୱୀପରେ ରୋଷେଇ ହୁଏ ନା। ଆଉ ମହାପ୍ରଭୁ ତ ସନ୍ନ୍ୟାସ ନେବା ସମୟରେ କେତେ ଲୋକ ଶଙ୍ଖା ସିନ୍ଦୁର ପୋଛି ଦେଇଛନ୍ତି, ବିଧବା ହେଇଯାଇଛି ଯେ ନିମାଇ ଆମର ନବଦ୍ୱୀପ ଛାଡ଼ିଦେ, ସ୍ୱାମୀ ଥାଉ ଥାଉ ବିଧବା ହେଇଥିଲେ ଭାବରେ। ଆଉ ନିମାଇ ଯେତେବେଳେ ନବଦ୍ୱୀପକୁ ଯାଇଛନ୍ତି, ଘରେ କାହାର ରୋଷେଇ ହୁଏ ନା, ଖାଲି ନିମାଇକୁ ଆମେ ଦେଖିବୁ ମୁଣ୍ଡିତ କେଶ ମହାପ୍ରଭୁଙ୍କର ଅରୁଣ ବସନ, ଆଉ ସବୁବେଳେ ଦୀର୍ଘ କମଳ ନୟନର ଧାରଧାର ଲୋକ ହୁଅନ୍ତୁ, ସବୁବେଳେ ମୁଖରେ ନା ନବଦ୍ୱୀପରେ ମହାପ୍ରଭୁ ଚିହ୍ନନ୍ତି ନା, କେବଳ ସଚିମାତାକୁ ଆଶ୍ୱାସନ ଦେବା ପାଇଁ ସଚିମାତାଙ୍କୁ ଚିହ୍ନନ୍ତି। ଆଉ ସଚିମାତା ହାତ ଯୋଡ଼ି କହିଲେ, ଅଦ୍ୱୈତ ଆଉ ମୁଁ ତ ବୁଢ଼ୀ ଲୋକ, ମୁଁ କ'ଣ ଯାଇପାରିବି କି ଶ୍ରୀକ୍ଷେତ୍ରକୁ, ଆଉ ମୋତେ ଟିକେ ସୁଯୋଗ ଦିଅ, ମୁଁ ଟିକେ ରୋଷେଇ କରି ନିମାଇ ଖାଇବାକୁ ଦେବି। ଆଉ ସଚିମାତା ରୋଷେଇ କରନ୍ତି, ମହାପ୍ରଭୁ ଭୋଜନ କରନ୍ତି। କିନ୍ତୁ କିଛି ଦିନ ପରେ ମହାପ୍ରଭୁ ତ କହିଲେ, ଅଦ୍ୱୈତ ଲୋକାଚାର ଲୋକମାନେ କ'ଣ କହିବେ, ସନ୍ନ୍ୟାସୀ ହେଇକି ମା' ରୋଷେଇ କରୁଛନ୍ତି, ଇଏ ଭୋଜନ କରୁଛନ୍ତି, ଇଏ ମା'କୁ ବୁଝେଇକି ଟିକେ ଆକଟ କରିଦେବେ। ଅଦ୍ୱୈତାଚାର୍ଯ୍ୟ ଅଲଗା ଭାବରେ ବୁଝେଇକି କହିଲେ, ଦେଖ ମା, ଆଉ ନିମାଇ କ'ଣ ନବଦ୍ୱୀପ ଭୂମିକା ଆସିବ ନା କ'ଣ, ଅଲଗା ଭକ୍ତମାନେ ଚାହୁଁଛନ୍ତି ଟିକେ ନିମାଇକି ରୋଷେଇ କରିକି ଦେବେ, ଆପଣ ଟିକେ ବିରାମ ରୁହନ୍ତୁ ସଚିମାତାଙ୍କୁ, ସେଥିପାଇଁ ସେ ଅଲଗା କରିଦିଏ, ଅଲଗା ଭକ୍ତମାନେ ରୋଷେଇ କରିବେ। ତେଣୁ ନବଦ୍ୱୀପରେ ଅଦ୍ୱୈତ ଆଚାର୍ଯ୍ୟଙ୍କ ଗୃହରେ ଅଦ୍ୱୈତ ଆଚାର୍ଯ୍ୟଙ୍କୁ ଭଲ ଲାଗିଲା, ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ। ତେଣୁ ସିଏ ଚାହିଁଲେ ଶୀଘ୍ର ମହାପ୍ରଭୁଙ୍କୁ ନେଇକି ମୁଁ ମହାପ୍ରଭୁ ବୃନ୍ଦାବନ ପଳାଉ, କାରଣ ନବଦ୍ୱୀପରେ ରୋଷେଇବାସ କେହି ହୁଏ ନା, କର୍ମ ବନ୍ଦ ହେଇଗଲା। ତେଣୁ ସନାତନ କହୁଛନ୍ତି, ଯାହାଙ୍କ ସାଙ୍ଗରେ ଲକ୍ଷ ଲକ୍ଷ କୋଟି କୋଟି ଭକ୍ତ ଯାଉଛନ୍ତି, ପ୍ରଭୁ ବୃନ୍ଦାବନ ଯିବାର ଇଏ ନହେଲେ ପରିପାଟି। ମୁଁ ତ ଆପଣଙ୍କ ଭାବକୁ ଜାଣେ, ଆପଣ ବୃନ୍ଦାବନକୁ ଗଲେ ବହୁ ବିଘ୍ନ ହେବ, ଆପଣ ଅନ୍ତରେ ପ୍ରୀତି ହେବ ନା, ଏତେ ଲୋକଙ୍କୁ ନେଇକି ଯିବେ, ଆପଣ ବୃନ୍ଦାବନ ଯାଆନ୍ତୁ ନା। ମହାପ୍ରଭୁ ଆଉ ବୃନ୍ଦାବନ ଗଲେ ନା, ପୁଣି ଶ୍ରୀକ୍ଷେତ୍ରକୁ ପଡ଼ି ଆସିଲେ। ମହାପ୍ରଭୁ ଶ୍ରୀକ୍ଷେତ୍ରକୁ ଫେରିଲା ପରେ ଦୁଇ କୃପାରେ ମଣ୍ଡିତ ହେଲେ ଉପସନାତନ, ଇଏ ଦବିର ଖାସ ଆଉ ସାକର ମଲ୍ଲିକ। ଦବିର ଖାସଙ୍କର ନାମ ରୂପ ନାମ ହେଲା ରୂପ ଗୋସ୍ୱାମୀ, ସାକର ମଲ୍ଲିକର ନାମ ହେଲା ସନାତନ ଗୋସ୍ୱାମୀ। ଦୁଇ ଭାଇ ଆଜି ବୈଷ୍ଣବଙ୍କର କରୁଣା, ମହାପ୍ରଭୁଙ୍କର କରୁଣା ପାଇଁ ଦୁଇ ବ୍ରାହ୍ମଣଙ୍କୁ ଡାକିଲେ। ବୈଷ୍ଣବଙ୍କର କରୁଣା ନ ପାଇଲେ ଅନ୍ତରରେ ବୈରାଗ୍ୟ ଆସିବ ନା, ବିଷୟ ଭୋଗ ଜୀବନ। ଭକ୍ତ ଠାକୁର କହିଲେ ନା, କବେ ଆମେ ଛାଡ଼ିବ ସେ ବିଷୟାଭିମାନ, କବେ ବିଷ୍ଣୁ ଜଡ଼େ ଆମେ କରିବ ସମ୍ମାନ। ମହାପ୍ରଭୁ କରୁଣା କଲେ ବୈଷ୍ଣବ ପଦ ଛାୟା ପଡ଼ିବ, ଆଉ ବୈଷ୍ଣବମାନେ କେବଳ କରୁଣା କଲେ ବିଷୟ ଅଭିମାନ ଯିବ, ଯିଏ ତ୍ୟାଗୀ ହେଇକି ବି ତାର ବିଷୟ ଅଭିମାନ ରହୁଛି, ବା କିଏ ଗୃହୀ ହେଇକି ବି ତାର ବିଷୟ ଅଭିମାନ ରହୁଛି, ତାହେଲେ ଜାଣିବାକୁ ପଡ଼ିବ ଆମର ବୈଷ୍ଣବ କରୁଣା ନାହିଁ। କାରଣ ମହାପ୍ରଭୁଙ୍କର କରୁଣା ହେଲେ ବୈଷ୍ଣବ କରୁଣା ମିଳିବ। ବୈଷ୍ଣବ କରୁଣାର ପ୍ରଥମ ଫଳ ହେଉଛି ସଂସାରର ବିଷୟ ଜିନିଷଟା ତୁଚ୍ଛ ଲାଗେ, ତୁଚ୍ଛ ଲାଗେ। ଯେ ପର୍ଯ୍ୟନ୍ତ ବିଷୟବସ୍ତୁ ଆମକୁ ଆନନ୍ଦ ଲାଗୁଛି, ବୁଝିବାକୁ ପଡ଼ିବ ଆମେ ଗୁରୁ କରୁଣା ବୈଷ୍ଣବ କରୁଣା ପ୍ରାପ୍ତ ହେଇନି। ଦେଖନ୍ତୁ ରୂପ ସନାତନ ରାଜା ପ୍ରଧାନମନ୍ତ୍ରୀ ହୁସେନ ଶାହଙ୍କ ଦରବାରରେ, ଆଉ ସେ କିଭଳି ବିଷୟ ଭୋଗ ଥିଲା ତାଙ୍କର, ଭକ୍ତିରତ୍ନାଙ୍କର ଗୋଟିଏ ଅଧ୍ୟାୟ ବର୍ଣ୍ଣନା କରିଛନ୍ତି। ରାଜା ସବ ଦେଇଥିଲେ, ହାତୀ ଘୋଡ଼ା ସୁନ୍ଦର କୋଠରୀ, କିନ୍ତୁ ତାଙ୍କୁ ସବୁ ବେକାର ଲାଗିଲା। ଆଉ ଦୁଇଜଣ ବ୍ରାହ୍ମଣ, କିନ୍ତୁ ପାଖରେ ଗ୍ରାମର ଦୁଇଜଣ ବ୍ରାହ୍ମଣଙ୍କୁ ଡାକିଲେ, ସବ ବ୍ରାହ୍ମଣଙ୍କୁ କହିଲେ, ଆଜ୍ଞା ଆପଣ ଆମ ଦୁଇଜଣଙ୍କ ପାଇଁ ଟିକେ ପୁରସ୍କରଣ କରନ୍ତୁ। ପୁରସ୍କରଣ କାହାକୁ କୁହାଯାଏ, ଚୈତନ୍ୟ ଚରିତାମୃତରେ ପ୍ରଭୁପାଦ ମହାରାଜ ଲେଖିଲେ, ଦୀକ୍ଷା ପୁରଶ୍ଚର୍ଯ୍ୟ ବିଧି ଅପେକ୍ଷା ନ କରେ, ଆଚାଣ୍ଡାଳେ ଜୁହସ୍ପର୍ଶେ ସକଳେ ଉଦ୍ଧାରେ। ଏଠି ପୁରଶ୍ଚର୍ଯ୍ୟ ଶବ୍ଦକୁ ପ୍ରଭୁପାଦ ବ୍ୟାଖ୍ୟା କରିଛନ୍ତି, ସଦ୍ଗୁରୁ ଗ୍ରହଣ କରିବା ପୂର୍ବରୁ ଗୁରୁଦେବଙ୍କର କରୁଣା ମନ୍ତ୍ରଙ୍କର କରୁଣା ପାଇବା ପାଇଁ ଶିଷ୍ୟ ଯେଉଁ ବିଧିଟାକୁ ପାଳନ କରେ, ଯେଉଁ ଐକାନ୍ତିକ ମନରେ ଯେଉଁ ବ୍ୟାକୁଳତା ଆସେ ତାକୁ ପୁରସ୍କରଣ କୁହାଯାଏ। ଆଉ ପ୍ରଭୁପାଦ କହୁଛନ୍ତି, ଆମ ଇସ୍କନରେ ପୁରସ୍କରଣ କ'ଣ, ପ୍ରଭୁପାଦ ଲେଖିଛନ୍ତି, ୱି ଡୋଣ୍ଟ ୱାଣ୍ଟ ଇମିଡିଏଟଲି ଇନିସିଏଟ୍ ଦି ଡିସାଇପଲ୍ ଇନ୍ ଇସ୍କନ। ପ୍ରଭୁପାଦ କହୁଛନ୍ତି, ଆମେ ସାଙ୍ଗେ ସାଙ୍ଗେ ଇସ୍କନରେ ଦେଖା ଦେବା ପାଇଁ ଚାହୁଁନା। ଫର୍ ସିକ୍ସ ମନ୍ଥ ଏ କ୍ୟାଣ୍ଡିଡେଟ୍ ଫର୍ ଇନିସିଏସନ୍ ମଷ୍ଟ ଆଟେଣ୍ଡ ଆରତୀ, ମଷ୍ଟ ଆଟେଣ୍ଡ କ୍ଲାସ୍, ପ୍ରାକ୍ଟିସ୍ ରେଗୁଲାରିଟି ପ୍ରିନ୍ସିପଲ୍ସ ଆଣ୍ଡ ଆସୋସିଏଟ୍ ୱିଥ୍ ଅଦର ଡିଭୋଟିସ୍, ଏଗୁଡ଼ିକୁ ପୁରସ୍କରଣ ପ୍ରଭୁପାତ କହିଛନ୍ତି। ଛଅ ମାସେ ଜଣେ କଣ୍ଟିନ୍ୟୁଅସ୍ ସମୂହ ଆଳତୀ ଆଟେଣ୍ଡ କରିବା ଦରକାର, ପ୍ରତିଦିନ ଫ୍ୟାନ୍ ବନ୍ଦ କରିବ। ଫ୍ୟାନ୍ ବହୁତ ଜାଣିପାରୁନି ଏବେ ଜଣାପଡ଼ୁଛି, ଫ୍ୟାନ୍ କିଛି ଆବଶ୍ୟକ ନୁହଁ। ଭଗବାନଙ୍କର କଥା ଶୁଣିବା ପାଇଁ କି ତପସ୍ୟା ବି କରିବାକୁ ପଡ଼ିବ, ଫ୍ୟାନ୍ ଆବଶ୍ୟକ ନୁହଁ। ବହୁତ କେତେ ଶବ୍ଦ କେତେ ସୁନ୍ଦର ଲାଗୁଛି। ଛଅ ମାସ ସେ ଆଳତୀ ଆଟେଣ୍ଡ କରିବ, ସମସ୍ତେ ନିୟମ ପାଳନ କରିବ, ଆଉ କ୍ଲାସ୍ ମଷ୍ଟ ଆଟେଣ୍ଡ କରିବ ଛଅ ମାସ। କେବଳ ବିଧି ଉପରେ ନୁହେଁ, ଏ ପୁରସ୍କରଣ ପ୍ରବାଦ କହୁଛନ୍ତି ଏଟା ବହୁତ ଇମ୍ପୋର୍ଟାଣ୍ଟ। କାହିଁକି ନା ଇଷ୍ଟଙ୍କୁ ପାଇବା ପାଇଁ, ଗୁରୁ କୃପା ପାଇବା ପାଇଁ ପୂର୍ବରେ ଯେତେ ଜଣେ ସିରିୟସ୍ ବ୍ୟାକୁଳତା ସହିତ ଭଗବାନଙ୍କୁ ପ୍ରାର୍ଥନା କରିବ, ସେଇ ହିସାବରେ କୃଷ୍ଣ ଆରେଞ୍ଜମେଣ୍ଟ କରିବେ ଗୁରୁ। ତା ଅନ୍ତରେ ସିରିୟସନେସ୍ ହିସାବରେ ଗୁରୁ କୃଷ୍ଣ ଆରେଞ୍ଜମେଣ୍ଟ କରନ୍ତି। ସେଥିପାଇଁ ପ୍ରଥମେ କୁହାଯାଏ କୃଷ୍ଣ କୃପାତେ ଗୁରୁ ମିଳେ। ଡିସାଇପଲ୍ ଚଏସ୍ କରନା, ଯେଉଁଟା ଆମେ ଚଏସ୍ କରୁଛୁ ସେଇଟା ଆମର ସୌଦା ହେଇଗଲା। ଆମେ ମାର୍କେଟକୁ ଯାଉଛୁ, ଆମେ ଚଏସ୍ କରୁଛୁ ହଁ ଇଏ ଜିନିଷ ନା। କୃଷ୍ଣ ଆରେଞ୍ଜମେଣ୍ଟ କରିବେ ଗୁରୁଦେବ ସେଠି କହିଲେ, ନିତ୍ୟାନନ୍ଦ ପ୍ରଭୁଙ୍କ ଚରଣରେ ପ୍ରାର୍ଥନା କର। ହେ ନିତ୍ୟାନନ୍ଦ ପ୍ରଭୁ, ଆପଣ ତ କରୁଣାମୟ, ଆପଣ ଜାଣନ୍ତି କାହା ଦ୍ୱାରା ମୋର କଲ୍ୟାଣ କରିବେ। ମୁଁ ତ ଅନ୍ଧ ବ୍ୟକ୍ତି, ମୁଁ କ'ଣ ଜାଣିଛି ଆପଣଙ୍କର କିଏ ପ୍ରିୟ ଭକ୍ତ କିଏ ସୁଧ ଭକ୍ତ ମୁଁ କେମିତି ଜାଣେ। ଆପଣ ଟିକେ ମୋତେ କରୁଣା କରି ସେ ଲୋକ ପାଖରେ ଭେଟେଇ ଦିଅ, ଏଇଟାକୁ ପୁରସ୍କରଣ କୁହାଯାଏ। ଏ ପ୍ରଭୁପାତ କହୁଛନ୍ତି, ହ୍ୱେନ୍ ୱାନ୍ ଇଜ୍ ଆକ୍ଚୁଆଲି ଆଡ଼ଭାନ୍ସ ଇନ୍ ପିଓର when one is actually advancing purusharjya vidhi, then he recommended by the local temple president for initiation, otherwise no. temple president ko eta kaam ase dekhiwa darkar, ye purusharna vidhi re advance koruchi kina, ye serious kina, tar pore temple president apan bhagavad gana prabhupad lekhi nanti boli kichhi ame padhina। ପ୍ରଭୁପାଦ ଯେ ଏଭଳି ସଂସ୍ଥା କରିଛନ୍ତି ଇସ୍କନରେ, ମାନେ ଆରମ୍ଭରୁ କିଭଳି ଚାଲିବ, କିଭଳି ପ୍ରେମ ପାଇବ, ତା ଭିତରେ ଯେତେ ପଥର ରହିଲା, କିଭଳି ଖାଇବ, କେମିତି ଶୋଇବ, କେମିତି ଚାଲିବ, କେମିତି ପ୍ରଚାର କରିବ, କେମିତି ଗୁରୁ ଗ୍ରହଣ କରିବ, କେମିତି ଶିଷ୍ୟମାନଙ୍କୁ ପଡ଼ିବ, କେମିତି ମନ୍ଦିର ଡ୍ରେସିଂ କରିବ, ସବୁ ଶିଖେଇ ଦେଇଛି। ଏଇଟା ପୁରସ୍କରଣ ବିଧି ପ୍ରଭୁପାଦ କହୁଛନ୍ତି। ଯେମିତି ସିରିୟସ୍ ଜଣେ କ୍ୟାଣ୍ଡିଡେଟ୍ ସିରିୟସ୍, ସେତେବେଳେ ଟେମ୍ପୁଲ ପ୍ରେସିଡେଣ୍ଟ ତାକୁ ସାଙ୍କ୍ସନ୍ କରିବେ, ଇନିସିଏସନ୍ ଫାଇନାଲ୍ କରିବା ଉଚିତ ନୁହେଁ। ଯିଏ ପୁରସ୍କରଣ ବିଧିରେ ଯାହାର ବ୍ୟାକୁଳତା ନାହିଁ ତାକୁ ଦେଖିବା ଦେଖି ଲାଭ ଅଛି, ତାର ତ ବିଷୟର ପୁଣି ଆବେଶ ପଳେଇ ଆସିବ, ସେ ସିରିୟସ୍ ହେଲା। ଆଉ ଉପସନାତନ ମହାପ୍ରଭୁଙ୍କର କରୁଣା ପାଇବା ପାଇଁ ଆଜି ପୁରସ୍କରଣ କରୁଛନ୍ତି। ପୁରସ୍କରଣ ଦୁଇ ପ୍ରକାର, ଦୀକ୍ଷା ପାଇବା ପାଇଁ ପୁରସ୍କରଣ, ଏଇଟା ପୁରସ୍କରଣ ଆମର, ଏଇଟା ପୁରସ୍କରଣ, ଆଉ ମହାପ୍ରଭୁଙ୍କର ଚରଣ ପାଇବି, ପ୍ରଭୁଙ୍କର କୃପା ପାଇବି, ଏଥିପାଇଁ ସେ ପୁରସ୍କରଣ କରୁଛନ୍ତି। ଚୈତନ୍ୟଚରିତ ମନ୍ତ୍ରରେ କୃଷ୍ଣ ସ୍କୃତି ଗୋସ୍ୱାମୀ ଲେଖୁଛନ୍ତି, ଦୁଇ ଭାଇ ବିଷୟ ତ୍ୟାଗେ ଦେଇଗଲେ ନା, ତୁମକୁ ମୋର କରୁଣା ମିଳିବ, ପୁଣି ବି ଧୈର୍ଯ୍ୟ ଧରିପାରୁ ନା। ଅଚିର କୃଷ୍ଣ ମନ୍ତ୍ରେ କରାଇଲ ଦୁଇ ପୁରସ୍କରଣ, ଅଚିରାତେ ପାଇବାରେ ଚୈତନ୍ୟ ଚରଣ। ଶୀଘ୍ର କିଭଳି ମହାପ୍ରଭୁଙ୍କର କରୁଣା ମିଳୁ। ଦୁଇ ଦୁଇ ଭାଇ ଦୁଇ ବ୍ରାହ୍ମଣଙ୍କୁ ଡାକିଲେ, ବହୁ ଧନ ଦିଆ ଦୁଇ ବ୍ରାହ୍ମଣେ ବରିଲ, ଶ୍ରେଷ୍ଠ ବ୍ରାହ୍ମଣଙ୍କୁ ଡାକିଲେ, ତାଙ୍କୁ ରୂପ ସନାତନଙ୍କର କଣ ବ୍ରାହ୍ମଣତା ଅଭାବ ଆଜ୍ଞା? ବ୍ୟାକୁଳତା। ଯିଏ ବ୍ରାହ୍ମଣର ମସ୍ତକରେ ପାଦ ଦେଇଯିବାର ଯାହାଙ୍କର ଯୋଗ୍ୟତା ଅଛି, ଭକ୍ତ ସ୍ୱାଭାବିକ ବ୍ରାହ୍ମଣ, ଆଉ ସେ ବ୍ରାହ୍ମଣ କୂଳରେ ବି ଜନ୍ମ। ସତ ସତ ବ୍ରାହ୍ମଣଙ୍କର ଯୋଗ୍ୟତା ଲାଭ କରି ସେ ବ୍ରାହ୍ମଣ ଡାକି ଆଣିକି ତାଙ୍କୁ ବହୁତ ଧନ ଦେଲେ, କହିଲେ ଆଜ୍ଞା ଆପଣ ଟିକେ ଆମ ଦୁଇଜଣଙ୍କୁ ପୁରସ୍କରଣ କରନ୍ତୁ। କେଉଁ ମନ୍ତ୍ର? ନା କୃଷ୍ଣ ମନ୍ତ୍ର। ପୁରସ୍କରଣ ମାନେ ବ୍ରାହ୍ମଣ ସଂକଳ୍ପ କରିବେ, କୃଷ୍ଣଙ୍କୁ ପ୍ରାର୍ଥନା କରିବେ, କୃଷ୍ଣ ତାଙ୍କର ଡାକ ଶୁଣିବେ। ଦୁଇ ମନ୍ତ୍ରରେ ଦୁଇ ଭାଇ ଦୁଇ ବ୍ରାହ୍ମଣଙ୍କ ଦ୍ୱାରା ପୁରସ୍କରଣ କଲେ, ରୂପଙ୍କ ପାଇଁ ଗୋଟେ ବ୍ରାହ୍ମଣ ପୁରସ୍କରଣ କଲେ, ସନାତନ ପାଇଁ ଗୋଟେ ବ୍ରାହ୍ମଣ ପୁରସ୍କରଣ କଲେ। କେଉଁଥି ପାଇଁ? କୃଷ୍ଣ ମନ୍ତ୍ରରେ, ଯେ ଆମକୁ ଶୀଘ୍ର ଟିକେ ଚୈତନ୍ୟ ମହାପ୍ରଭୁର କରୁଣା ମିଳେ। ଇତିମଧ୍ୟରେ ରୂପ ଗୋସ୍ୱାମୀ ଗୁରୁତ୍ୟାଗ କରି ପଳେଇଲେ, ସେ ରେଜିଗ୍ନେସନ୍ ଦେଲେ। ରୂପ ଗୋସ୍ୱାମୀ କେଉଁ ଘଟଣାରୁ ଗୁରୁତ୍ୟାଗ କଲେ ସେ ରୂପ ଗୋସ୍ୱାମୀ ଚରିତ୍ର ଶୁଣିବା। ରୂପ ଗୋସ୍ୱାମୀ ପଳେଇଗଲା ପରେ ସନାତନ ଗୋସ୍ୱାମୀ ବର୍ତ୍ତମାନ ଚିନ୍ତା କରୁଛନ୍ତି, ଆରେ ମୁଁ ତ ବଡ଼ ଭାଇ ହେଇ କିନ୍ତୁ ପଛରେ ପଡ଼ିଗଲି, ରୂପ ତ ଆଗେ କରୁଣା ପାଇଗଲା। ରୂପ 22,000 ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଓବିଏଲ୍ କାପୁର କଲେକ୍ସନ୍ କରି ରଚନା କରିଛନ୍ତି, ଆମର ଆଦିକେଶ ପ୍ରଭୁ ଭକ୍ତି ସିଦ୍ଧାନ୍ତ ସୁଶୋର ଠାକୁର ପ୍ରଭୁଜୀ ମହାରାଜଙ୍କର ଶିଷ୍ୟ। 22,000,000 ସ୍ୱର୍ଣ୍ଣ ମୁଦ୍ରା ମାନେ 22,000,000 ସ୍ୱର୍ଣ୍ଣ ମୁଦ୍ରା। ସେ ସମୟରେ ହୁସେନ ସା ତାକୁ ଆନନ୍ଦରେ ଦେଲେ, ତାକୁ ଆଣି ବ୍ରାହ୍ମଣମାନଙ୍କୁ ଦେଲେ, ବୈଷ୍ଣବମାନଙ୍କୁ ଦେଲେ, ସବୁ ବିଭାଜନ କଲେ। ରୂପ ଗୋସ୍ୱାମୀ ଚରିତ୍ର ଆମେ ଶୁଣିବା, କିନ୍ତୁ ସନାତନ ଯାଇପାରୁନାହାନ୍ତି, ଅତି ତାପିତ ଅନ୍ତରରେ ହୁସେନ ସାଙ୍କ ଦରବାରରେ ଅଛନ୍ତି। ସବୁବେଳେ ରୂପର ଭାଗ୍ୟକୁ ପ୍ରଶଂସା କରୁଛନ୍ତି, ଯାହା ହଉ ରୂପ ଖସି ଚାଲିଗଲେ। ରୂପ କେବଳ ଗଲେନି, ଅନୁପମକୁ ନେଇ ପଳେଇଗଲେ। ରୂପ ଅନୁପମଙ୍କର ଭାରି ସୁନ୍ଦର ସମ୍ପର୍କ, ଅନୁପମ ଥିଲେ ରାମାନନ୍ଦୀ ସାଧୁ ଜୀବ ଗୋସ୍ୱାମୀ ଯାହାଙ୍କର ବାବା ଅନୁପମ, ଯାହାଙ୍କୁ ବଲ୍ଲଭ ବୋଲି କୁହାଯାଏ, ସେ ଥିଲେ ରାମାନନ୍ଦୀ ସାଧୁ। ଇଏ ଦୁଇ ଭାଇ ଆମର ମହାପ୍ରଭୁଙ୍କର ପାର୍ଶ୍ୱ। ଆଉ ଯେତେବେଳେ ରୂପ ଗୋସ୍ୱାମୀ ପଳେଇଗଲେ, ସନାତନ ଗୋସ୍ୱାମୀଙ୍କର ଆଜି ଗୁରୁ ଛାଡ଼ିବାର ଦିନ। ଦେଖୁନ୍, ଗତକାଲି ସେ କଥା ପଡ଼ିଥିଲା, ଯାହାର ଅଯୋଗ୍ୟତାର ଭାବ ଅଛି ସେ କାହାର ବାଣୀ ଗୋଟେ ଶୁଣିଲେ ବି ତାକୁ ମହତ୍ତ୍ୱ ବୋଲି ଜ୍ଞାନ କରିବ। ଯାହାର ଯୋଗ୍ୟତାର ଭାବ ଅଛି, ମୁଁ ସବୁ ଜାଣେ, ଯାହାର ଯୋଗ୍ୟତାର ଭାବ ଅଛି ତାକୁ କେତେ ମାର୍ମିକ ବଚନ କହିଲେ ତା ଅନ୍ତର ଭିତରେ ପଶିବ ନା, କାରଣ ତା ଭିତରେ ଗୋଟେ ବଦ୍ଧ ମଳେଇକି ରହିଛି, ମୁଁ ହେଉଛି ଯୋଗ୍ୟ ବ୍ୟକ୍ତି। କିନ୍ତୁ ସଂସାରରେ ସବୁଠୁ ବଡ଼ ଯୋଗ୍ୟ ବ୍ୟକ୍ତି କ'ଣ ଅଭାବ ଥିଲା? ଷୋଡ଼ ଗୋସ୍ୱାମୀଙ୍କର ଏକତା ତୋର୍ଣ୍ଣମ ଅଶେଷ ମଣ୍ଡଳପତି ସଦା ତୁଚ୍ଛ ଅଶେଷ ମଣ୍ଡଳପତି ଜ୍ଞାନର ଭାବ ନାହିଁ। ଗୋଟେ କୃଷକ ଆଉ କୃଷକ ପତ୍ନୀ ଅର୍ଦ୍ଧରାତ୍ରି ହେଇଛି, ସନାତନ ଗୋସ୍ୱାମୀ ଫେରୁଛନ୍ତି କେଉଁଠୁ? ନା ହୁସେନ ସାଙ୍କ ରାଜଦରବାର। ଏହି ଘଟଣା କେଉଁ ଦିନେ ତାଙ୍କ ଜୀବନରେ ଗୋଟେ ବହୁତ ବଡ଼ ଦୁଃଖଦ ଦିନ, ମଧ୍ୟରାତ୍ରିରେ ସନାତନ ଗୋସ୍ୱାମୀକୁ ଡକେଇଛନ୍ତି ହୁସେନ ସା। କାହିଁକି ନା ହୁସେନ ସା ଆଉ ତାଙ୍କ ସ୍ତ୍ରୀଙ୍କ ଭିତରେ କଳହ ହେଇଛି, ବେଗମଙ୍କ ଭିତରେ। ବେଗମ ପ୍ରାଣତ୍ୟାଗ କରିବା ପାଇଁ ବର୍ତ୍ତମାନ ବାହାରିଛନ୍ତି। ନା କେଉଁଥି ପାଇଁ? ନା ରାଜକାର୍ଯ୍ୟ ସାରି ଯେତେବେଳେ ଆସି ରାଜବସ୍ତ୍ରଟାକୁ ଓହ୍ଲାଉଛନ୍ତି, ବେଗମ ପଛରେ ବସିଥିଲେ, ସେ ଦେଖିଦେଲେ ହୁସେନ ସାଙ୍କ ପିଠିରେ ଦାଗ ବସିଛି। ଇଏ ତ ଯବନୀର ହୃଦୟ ବାଘିଣୀ ଭଳି ଦେଖି ଦେଖି କହିଲେ, ଇଏ ତୁମକୁ କିଏ ଏମିତି ବାଡ଼େଇଛି? ହୁସେନ ସା ଆନନ୍ଦରେ କହୁଛନ୍ତି, ସୁବୁଦ୍ଧି ରାୟ ମୋତେ ଏମିତି ମାରିଛ, ଆସି ମୋର ପିତା ତୁଲ, ମୁଁ ଭୁଲ କାମ କରିଥିଲି, ମନ୍ତ୍ରୀ ହେଇକି ବହୁତ ବଡ଼ ଭୁଲ କାମ କରିଥିଲି, ମୋତେ ଦଣ୍ଡ ଦେଇଛନ୍ତି, ମୋର ବହୁତ ଭଲ କରିଛ। କିନ୍ତୁ ବେଗମ କହିଲେ, ନା ତାକୁ ପ୍ରାଣଦଣ୍ଡ ଦେବାକୁ ପଡ଼ିବ। ହୁସେନ ସା ପାଦ ଧରି ବେଗମର ଗଡ଼ୁଛନ୍ତି, ଦେଖ ସେ ମୋର ପିତା ତୁଲ, ମୁଁ ତାଙ୍କୁ କିଛି କହିପାରିବିନି, ଆଉ ତାଙ୍କର ଭୁକ୍ତ ରାଜଧାନୀକୁ ମୁଁ ଆଜି ଭୋଗୁଛି, ମୁଁ ତାଙ୍କୁ, ସେ ମୋର ବାବା, ଆଜି ବି ସେ ମୋର ପିତା, ମୁଁ ତାଙ୍କୁ କିଛି କହିପାରିବି। କହିଲେ ଯେ ତୁମେ ତାଙ୍କୁ ପ୍ରାଣଦଣ୍ଡ ଦେବ, ମୁଁ ଆଜି ରାତିରେ ପ୍ରାଣତ୍ୟାଗ କରିବି। ହୁସେନ ସା ନିରୁପାୟ, ଆଉ ହୁସେନ ସାଙ୍କର ପ୍ରଥମ ଅସ୍ତ୍ର ଥିଲେ ରୂପ, ରୂପ ପଳେଇଛ, ରୂପ ଅତି ବିପଦ ବେଳେ ହୁସେନ ସାଙ୍କୁ ସାହାଯ୍ୟ କର, ସାଙ୍ଗେ ସାଙ୍ଗେ ପଠେଇରେ ପିଆଦାକୁ ଯା, ବବିର ଖାସକୁ ଡାକ, ଏ ସାକର ମଲ୍ଲିକକୁ ଡାକ। ମଧ୍ୟରାତିରେ ସନାତନ, ବର୍ଷା ବିଘୋଳ ବର୍ଷା ସମୟ, ସନାତନ ପାଦରେ ଚାଲି ଚାଲି ଯାଉଛନ୍ତି, ଯାଇ ପହଞ୍ଚିଗଲେ ତ ସାକର ମଲ୍ଲିକ ଶ୍ରେଷ୍ଠ ଜ୍ଞାନୀ ସୁନିପୁଣ ବିଚାର କଲେ ପରିସ୍ଥିତିକୁ, ବେଗମ ଆଉ ହୁସେନ ସାଙ୍କର କ'ଣ ଅବସ୍ଥା। ସେତେବେଳେ କିଛି ସମୟ ବାର୍ତ୍ତାଳାପ ପରେ ସାକର ମଲ୍ଲିକ ସନାତନ କହିଲେ, ବେଗମ ଯଦି ସୁଭଦ୍ରି ରାୟଙ୍କୁ ସେ ପିତା ରୂପରେ ମାନୁଛନ୍ତି ଆଉ ତୁମେ ଦଣ୍ଡ ଚାହୁଁଛ ତାହେଲେ ଗୋଟିଏ ଉପାୟ କରାଯାଇପାରେ। ଯଦି ସୁଭଦ୍ରି ରାୟଙ୍କର ଧର୍ମକୁ ବିନାଶ କରିଦିଆଯାଏ କ୍ଷତି କ'ଣ ଅଛି। ହେଲେ ବେଗମ ଆନନ୍ଦିତ ହୋଇଗଲେ, ହେଲେ ଠିକ୍ କହିଛ ସାକର ମଲ୍ଲିକ, ଠିକ୍ ତୁମେ କହିଛ। ହୁସେନ ଶାହ ସାକର ମଲ୍ଲିକ ସୁଖଦେବ ଗୋସ୍ୱାମୀଙ୍କୁ ସନାତନ ଗୋସ୍ୱାମୀଙ୍କୁ ଆଲିଙ୍ଗନ କରିଦେଲେ। ହେଲେ ସନାତନ ତୁମେ ବହୁତ ବଡ଼ ବିପଦରୁ ଆଜି ଉଦ୍ଧାର କଲ, କିନ୍ତୁ ସନାତନଙ୍କର ଅନ୍ତର ଖୁସି ନାହିଁ। ଆଜି ଜଣେ ନୈଷ୍ଠିକ ହିନ୍ଦୁ ମୁନ୍ନୁକୁ ମୁଁ ସିନା ପ୍ରାଣରୁ ବଞ୍ଚେଇଲି, କିନ୍ତୁ ତାକୁ ଧର୍ମ ତ୍ୟାଗ କରିବା ପାଇଁ ଉପଦେଶ ଦେଲି, କାରଣ ମୋର ବିଚାରରେ ଧର୍ମଠାରୁ ପ୍ରାଣଟା ବଡ଼। କିନ୍ତୁ ପଥ ଭିତରେ ଫେରିଲାବେଳେ ତାଙ୍କ ମୁଣ୍ଡକୁ ଗୋଟିଏ ଜିନିଷ ଟ୍ରାଏ କରିଛି, ଧର୍ମ ବଡ଼ ନା ପ୍ରାଣ ବଡ଼। ମୁଁ ଆଜି ଠିକ୍ ଡିସିସନ୍ ଦେଇଛି ନା ଭୁଲ ଡିସିସନ୍ ଦେଇଛି। କେବଳ ପଥ ଭିତରେ କାନ୍ଦି କାନ୍ଦିକି ଆସୁଛନ୍ତି, ଚିନ୍ତା କରିପାରେ ଯେ ଗୋଟେ ସଦ୍ ହିନ୍ଦୁର ସୁବୁଦ୍ଧି ରାୟ ଭଳି ହିନ୍ଦୁର ତାକୁ ମୁସଲମାନ କରିବା ପାଇଁ, ଯବାନ କରିବା ପାଇଁ ମୁଁ ଏ ଉପାୟ ଦେଇକି ଆସିଛି, କ'ଣ କରିବି। ଏଭଳି ତାପିତ ଅନ୍ତରରେ ଆସୁଛନ୍ତି ଗୋଟିଏ କୃଷକ, ତାଙ୍କର ପତ୍ନୀ ତାଙ୍କର ଘର ଦେଇକି ଆସୁଛନ୍ତି ଚାଲି ଚାଲି ଅର୍ଦ୍ଧରାତ୍ରି। ତାଙ୍କର ବର୍ଷା ଯୋଗୁଁ, ଝଡ଼ ଯୋଗୁଁ ଯେଉଁ ବାହୁଟେ ହେଉ ସେମାନେ ଶୋଇପାରିନାହାନ୍ତି, ସେମାନେ ଦୁଇ ଜଣ କଥାବାର୍ତ୍ତା ହେଉଛନ୍ତି। କୃଷକ ପଚାରୁଛି ତାର ପତ୍ନୀ, ବୋଧକୁ ମଣିଷଟା ଏ ବାଟେ ଯାଉଛି। ପତ୍ନୀ କହୁଛି, କୃଷକ କହୁଛି, କିଏ ବୋଧେ ଏବେ ଯାଉଛି, ବୋଧହୁଏ କୁକୁର ହେଇଥିବ। ସନାତନ ଗୋସ୍ୱାମୀ ସେଠି ପାଦ ଦେଇକି, ବର୍ଷା ଦିନରେ ପାଦଟା ଆପଣ ପକେଇବେ ତ ଶବ୍ଦ ହେବ, ଜଳ ଜଳମଗ୍ନ ପାଦ ପଡ଼ୁଛି, ଚପ୍ 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 ଶବ୍ଦ। କୃଷକ କହୁଛି ବୋଧହୁଏ କିଏ ଯାଉଥିବ, ସେ କୁକୁର ଫୁକୁର କିଏ ହେଇଥିବ। ପତ୍ନୀ କହୁଛି, ନା ଏତେ ନିଘୋଡ଼ ବର୍ଷା ରାତିରେ କ'ଣ କୁକୁର ବାହାରକୁ ବାହାରେ କି, କୁକୁର ତ ବର୍ଷାକୁ ଭୟ କରେ, କେବେ କୁକୁର ହେଇନଥିବ। କୃଷକ ପଚାରୁଛି, ତୁମର ବିଚାର କ'ଣ, ତୁମେ କ'ଣ ବିଚାର କରୁଛ? ନାଇଁ ମନୁଷ୍ୟ ନିଶ୍ଚିତ ହେଇଥିବ। କୃଷକ କହୁଛି, ମନୁଷ୍ୟ ହେଇଥିବ ଏତେ ରାତିରେ କ'ଣ କାମ। କୃଷକର ପତ୍ନୀ ବହୁତ ବୁଦ୍ଧିମତୀ, ସେ କ'ଣ କହୁଛି ନା, ସନାତନ ଠିଆ ହେଇଛନ୍ତି, ସନାତନ ଠିଆ ହେଇ ଶୁଣୁଛନ୍ତି ଦୁଇ ଜଣଙ୍କର କଥାକୁ। କୃଷକର ପତ୍ନୀ କହିଲେ, କୁକୁର ଏତେ ରାତିରେ ବାହାରେ ନା, ଇଏ ରାଜାଙ୍କର କେଉଁ ଦାସ ହେଇଥିବ, ମୁନିଙ୍କର କେଉଁ ଦାସ ହେଇଥିବ। ଦେଖନ୍ତୁ ଚାଷ କରିବା ଲୋକର ଗୋଟିଏ ବଚନ ତାଙ୍କର ମାର୍ମିକ ବଚନ ହେଇଗଲା, ସନାତନ ଗୋସ୍ୱାମୀଙ୍କ ତାଙ୍କର ଅନ୍ତରରେ ଗୋଟେ ରେଖା ଭଳି ହେଇଗଲା। ଆରେ ଯେଉଁ ରାତିରେ କୁକୁର ବାହାରେ ନା, ଏଭଳି ଦୁର୍ଦ୍ଦିନ ରାତିରେ କୁକୁର ବି ବାହାରକୁ ବାହାରୁନି, କିନ୍ତୁ ଆଜି ମୁଁ ମୁନିଙ୍କର ଦାସତ୍ୱ କରିଛି ବୋଲି ତ ମୁଁ ଆଜି ଆସିଲି, ଆଉ ଆଜି ଆସି ଗୋଟେ କାମ କଲି, ଗୋଟେ ହିନ୍ଦୁ ଲୋକର ଧର୍ମକୁ ବିନାଶ କରିକି ଆସିଲି, ଆଜି ହେଉଛି ମୋର ଶେଷ ରାତ୍ରି, ମୁଁ ପ୍ରାଣବରଣ ତ୍ୟାଗ କରି ହୁସେନ ଶାହଙ୍କ ଦରବାରକୁ ପାଦ ଫେରେଇବି। ମୁଁ ଯେଉଁ ପାଦରେ ଆସିଛି ଆଗ ପାଦ, ସେ ଆଗ ପାଦରେ ଯିବି। ଏ କୃଷକ ଆଉ ପତ୍ନୀଙ୍କୁ ଗୁରୁ ରୂପରେ ଗ୍ରହଣ କରିଦେଲେ, ଆ ଠିକ୍ କଥା କହୁଛ। ଆରେ କୁକୁର ଠାରୁ ବି ମୁଁ ହିନା ନା, ମାନେ ଯେଉଁ ରାତ୍ରିରେ ବ୍ୟକ୍ତି ଶୟନ କରେ ସେଇ ରାତ୍ରିରେ ମୁଁ ଆସିଛି ହୁସେନ ଶାହଙ୍କର ଦାସତ୍ୱ କରିବା ପାଇଁ, ଏ ଜୀବନର କ'ଣ ମୂଲ୍ୟ ଅଛି। ଚାଲିଲେ, ବୈରାଗ୍ୟ ଅନ୍ତରରେ ଦଗ୍ଧୀଭୂତ ହେଇ ସନାତନ ସମଗ୍ର ରାତି ଶୋଇନାହାନ୍ତି, ଆଉ ସେଇଦିନ ତାଙ୍କର ହୁସେନ ଶାହଙ୍କ ଦରବାରରେ ପାଦ ପକେଇବାର ଶେଷ ରାତି, ଆଉ ଗଲେ ନା। କିନ୍ତୁ ହୁସେନ ଶାହ ଚିନ୍ତାରେ ପଡ଼ିଗଲେ, ରୂପ ଗୋସ୍ୱାମୀ ପଳେଇଛନ୍ତି, ସେ ସମୟରେ ଉତ୍କଳ ଭୂମିର ସହିତ ଯୁଦ୍ଧ ହେବାର ହୁସେନ ଶାହ ଗୋଟେ ଆରେଞ୍ଜମେଣ୍ଟ କରିଦେଇଛନ୍ତି। ଯଦି ହୁସେନ ଶାହ ବେଶୀ ଆକ୍ରମଣ କରିଥାନ୍ତେ ଆମ ଉତ୍କଳ ଭୂମିକୁ, ଆପଣ ଆଜି ବି ଗଲେ, ଯଦି ଆପଣ ହିନ୍ଦୁ ହେଇଥିଲେ, ଆପଣ ସେ ପଥରକୁ ଦେଖିଲେ ଆପଣ ଦେହ ଶୀତେଇ ଉଠିବ। ଆମର ଏଇ ଉତ୍କଳ ଭୂମି, ଏଇ କୋଣାର୍କ, ଏଇ ଭୁବନେଶ୍ୱର ପଥର, ସେ ଲିଙ୍ଗରାଜ ମନ୍ଦିର ଯେଭଳି ଆର୍ଟ ଅଛି ସେଭଳି ଆର୍ଟର ପଥର ସବୁ ପଡ଼ିଛି, ବିଶାଳ ବିଶାଳ ପଥର। ବହୁବାର ହୁସେନ ଶାହ ଓଡ଼ିଶା ଆକ୍ରମଣ କରିଛି, ଆଉ ଜାଣିଶୁଣିଆ ପ୍ରଧାନମନ୍ତ୍ରୀ ଇଏ ସାକର ମଲ୍ଲିକ ସନାତନ ଗୋସ୍ୱାମୀ ଆଉ ଗଲେ ନା ହୁସେନ ଶାହଙ୍କ ଦରବାରକୁ। ହୁସେନ ଶାହ ବାରବାର ଖବର ପଠେଇଲେ, କାହିଁକି ସନାତନ ଆସୁନି, କାହିଁକି ଶୁକ୍ର ସାକର ମଲ୍ଲିକ ଆସୁନି ଡାକ, ଇଏ ଖବର ପଠେଇଲେ ମୁଁ ଅସୁସ୍ଥ ଅଛି। ରାଜବୈଦ୍ୟ ଘୋଡ଼ାରେ ଚଢ଼ିକି ରାଜବୈଦ୍ୟ ଆସିଲେ, ସାକର ମଲ୍ଲିକଙ୍କୁ ଟେଷ୍ଟ କଲେ ସନାତନ ଗୋସ୍ୱାମୀ, ସିଏ ଆସିକି ଦେଖିଲେ ସନାତନ ଗୋସ୍ୱାମୀ ସୁସ୍ଥ ଅଛନ୍ତି। ସୁସ୍ଥ ହେଇ କ'ଣ କରୁଛନ୍ତି ନା, ପଣ୍ଡିତମାନଙ୍କ ସଭାରେ ଭାଗବତ ପଢ଼ୁଛନ୍ତି। ସନାତନ ଗୋସ୍ୱାମୀଙ୍କର ଗୋଟିଏ ବାଲ୍ୟ ଲୀଳା, ଗୋଟିଏ ବର୍ଷ ତଳେ ତାଙ୍କର ବୟସ ଗୋଟିଏ ବର୍ଷ, ଗୋଟିଏ ରାତିରେ ସ୍ୱପ୍ନ ଦେଖିଲେ, ଜଣେ ବ୍ରାହ୍ମଣ ତାଙ୍କୁ ଆଣି ଭାଗବତମ ଗ୍ରନ୍ଥ ଦେଉଛନ୍ତି। କ'ଣ କହୁଛନ୍ତି କି ହେଉଛନ୍ତି ଭାଗବତମ ସନାତନ ଅମର, ତୁମେ ଭାଗବତଙ୍କୁ ନିଅ। ସକାଳ ଚିନ୍ତା କରନ୍ତି ରାତିରେ ତ ଗୋଟେ ବଢ଼ିଆ ବ୍ରାହ୍ମଣକୁ ଦେଖିଲେ, ଭାଗବତ ମୋର ଦେଇଥିଲେ, ସେ ବ୍ରାହ୍ମଣ କିଏ? ସକାଳ ଦେଖିଲେ ସେଇ ବ୍ରାହ୍ମଣ ଯାହାଙ୍କ ଉପରେ ସ୍ୱପ୍ନଟି ଦେଖିଥିଲେ, ସେ ଆଣିକି ଭାଗବତ ଦେଲେ। ପ୍ରଥମ ବର୍ଷରୁ ସେ ଭାଗବତ ପଢ଼ୁଥିଲେ। ଆପଣ କହିବେ ସେ ପ୍ରଥମ ବର୍ଷରୁ କ'ଣ ପାଠ ପଢ଼ିଥାନ୍ତି, କଥା କହିଥାନ୍ତି? ସେମାନେ ଜାତରତି ସାଧବ, ପୂର୍ବରେ ତ ମନ୍ଦିର ଥିଲେ। ଆତ୍ମାର କ'ଣ ଶରୀର ଉପରେ କିଛି ପ୍ରଭାବ ଅଛି କି? ଆତ୍ମାର ଶରୀର ଉପରେ ପ୍ରଭାବ ନାହିଁ କିଛି। ଆତ୍ମବୃତ୍ତି ଦୁଇ ଜଣଙ୍କ କରୁଣାରୁ ଯେକୌଣସି ଅବସ୍ଥାରେ, ଶାରୀରିକ ଯେକୌଣସି ଅବସ୍ଥାରେ ଜାଗ୍ରତ ହେଇଯାଏ। ପ୍ରମାଣ ପ୍ରମାଣ ଆତ୍ମବୃତ୍ତି ଜାଗ୍ରତ ହେବା ପାଇଁ ଭଗବାନଙ୍କର କରୁଣା ଯେତେ ସାପେକ୍ଷ ନୁହେଁ, ବୈଷ୍ଣବର କରୁଣା ଆହୁରି ଉଦା। ପ୍ରମାଣ ପ୍ରହ୍ଲାଦ ମହାରାଜ, ନାରଦ ମୁନିଙ୍କର ଅହେତୁକି କରୁଣାରୁ ମାତୃଗର୍ଭରେ ନାରଦ ମୁନି ଯେଉଁ ପ୍ରବଚନ ଦେଉଛନ୍ତି, ସେ ମାର୍ମିକ ପ୍ରବଚନକୁ ମାତୃଗର୍ଭରେ ରହି ସବୁ ମନେ ରଖିଦେଇଛନ୍ତି। ବୈଷ୍ଣବ କରୁଣା, ନାରଦ ମୁନିଙ୍କର କରୁଣା ମାତୃଗର୍ଭରେ ପ୍ରହ୍ଲାଦ ମହାରାଜଙ୍କର ପାତ୍ରକୁ ସଜାଡ଼ିଦେବେ, ଯେଉଁଥିପାଇଁ ତ ସେ ସାତ ବର୍ଷ ବୟସରେ ଯଥାଯଥ ଭାବରେ ପ୍ରବଚନ ଦେଉଛନ୍ତି, ଯାହା ନାରଦ ମୁନି କହିଥିଲେ। ମଦନ ଭାଷିତ ରାଷ୍ଟ୍ରୀୟ ଯଜ୍ଞରେ ନାରଦ ମୁନି କୃତକୃତ ହୋଇ ଶିଷ୍ୟର ପ୍ରଶଂସା କରୁଛନ୍ତି, ଦେଖ ମୋ ଶିଷ୍ୟ ସାତ ବର୍ଷ ବାଳକରେ ମୁଁ ଯାହା ମାତୃଗର୍ଭରେ ଶିକ୍ଷା ଦେଇଥିଲି ସେଇଟା କହିଦେଉଛି। ଆତ୍ମବୃତ୍ତିକୁ ଯେ ଶରୀରର ବାଲ୍ୟାବସ୍ଥା ହଉ, କିଶୋର ଅବସ୍ଥା ହଉ, ବୃଦ୍ଧାବସ୍ଥା ହଉ, ସାହିତ ଅବସ୍ଥା ହଉ, ଅଜା ମିଲା ଯେ କରୋନା ପାଇଗଲେ ମୃତ ଅବସ୍ଥାରେ ନାରାୟଣ ନାମ ନେଇଗଲେ, କଣ ସେ ଅବସ୍ଥାରେ କି କଥା କୁହେ? ନାରାୟଣ ନାମ ନିଏ ନା ପୁତ୍ର ସ୍ନେହ ରୁହେ? ସେ ସମୟରେ ଶାରୀରିକ ସ୍ନେହ ପ୍ରବଳ, ପ୍ରବଳ କଷ୍ଟ, କିନ୍ତୁ ଲୋମସ୍ମଣିଙ୍କର କରୁଣା, ସାଧୁଙ୍କର କରୁଣା, ଯେକୌଣସି ସମୟରେ ଭଗବାନଙ୍କର କରୁଣା, ସାଧୁଙ୍କର କରୁଣା ପାଇଲେ ଆତ୍ମବୃତ୍ତି ଜାଗ୍ରତ ହେଇଯିବ। ପ୍ରଥମ ବୟସରୁ ସେ ଭାଗବତ ପଢ଼ନ୍ତି, ଆଉ ସବୁବେଳେ ସେ କୁହନ୍ତି ମଦୈକ ବନ୍ଧୁ, ତାଙ୍କର ସ୍ତୁତି ଏଇଟା ଭାଗବତ କିଭଳି ସ୍ତୁତି କରନ୍ତି ନା, ମଦୈକ ବନ୍ଧୁ ମତ୍ ସଙ୍ଗୀନମ୍ ମତ୍ ଗୁରୁ ମତ୍ ମହାଧନ। ହେ ଭାଗବତ, ତୁମେ ମୋର ଗୁରୁଦେବ, ଆଉ ମଦୈକ ବନ୍ଧୁ ମୋର ସଂସାର କେହି ବନ୍ଧୁ ନାହାନ୍ତି, ପ୍ରଥମ ବର୍ଷ ଅମର ଏଇଭଳି ମୋର ବନ୍ଧୁ ଆପଣ, ମଦୈକ ମତ୍ ଏକ ବନ୍ଧୁ, ମୋର ଏକମାତ୍ର ବନ୍ଧୁ ତୁମେ, ଆଉ ମତ୍ ସଙ୍ଗୀନମ୍ ମୋର କେହି ସଙ୍ଗୀ ନାହାନ୍ତି। ହେ ଭାଗବତ ଆପଣ ମୋର ସଙ୍ଗୀ, ଆଉ ମତ୍ ଗୁରୁ ମତ୍ ମହାଧନ, ଆପଣ ମୋର ଗୁରୁ, ଆପଣ ମୋର ମହାଧନ, ମତ୍ ନିସ୍ତାରକ ମୋର ନିସ୍ତାରକ ଆପଣ, ଆଉ ମତ୍ ଭାଗ୍ୟ ମୋର ଭାଗ୍ୟ ଆପଣ, ମଦାନନ୍ଦ ନମସ୍ତୁତି। ପ୍ରତିଦିନ ଭାଗବତ ପଢ଼ିବା ପୂର୍ବରୁ ଭାଗବତ ସ୍ତୁତି କରେ, ହେ ମୋର ଆନନ୍ଦ ମୁଁ ଆପଣ ପ୍ରଣାମ କରୁଛି। ଆଉ ସେ ଭାଗବତ ପଢ଼ା ବି ଛାଡ଼ନ୍ତି ନା, ହୁସେନ ସାହାଙ୍କ ଦରବାରରୁ ଆସିକି ଭାଗବତ ପଢ଼ନ୍ତି। ଆଜି ହୁସେନ ସାହାଙ୍କ ଦରବାରକୁ ଯାଉନାହାନ୍ତି, ପଣ୍ଡିତମାନଙ୍କ ସହିତ ବସି ଭାଗବତ ପଢ଼ୁଛନ୍ତି। ହୁସେନ ଶାହ ନିଜେ ଆସି ପହଞ୍ଚିଗଲେ, ହୁସେନ ଶାହ ହାତ ଯୋଡ଼ିକି କହିଲେ ସକର ମୁଲି ତୁମେ ତ ହଇରାଣ କରୁନା, ରୂପମର ଅତି ଖାସ ବ୍ୟକ୍ତି ଥିଲେ ସେ ତ୍ୟାଗ କରି ଚାଲିଗଲେ, ବର୍ତ୍ତମାନ ଯୁଦ୍ଧ ସମୟ ତୁମେ ମୋତେ ଟିକେ ସାହାଯ୍ୟ କର। କିନ୍ତୁ ସକର ମଲ୍ଲିକ କହିଲେ, ସନାତନ ଗୋସ୍ୱାମୀ କହିଲେ, ମୁଁ ଆଉ କେବେ ମୁଁ ଚାହୁଁନି ଆଉ ପ୍ରଧାନମନ୍ତ୍ରୀ ପଦବୀରେ ରହିଲା ପାଇଁ, ମୋତେ ଆପଣ କ୍ଷମା କରନ୍ତୁ, ସେ ପଦବୀରେ ଆଉ ଜଣଙ୍କୁ ସ୍ଥାନ ଦିଅନ୍ତୁ। ହୁସେନ ଶାହ ଅଗ୍ନି ଭଳି ହେଲେ, କହିଲେ ବର୍ତ୍ତମାନ ସମୟ ନୁହେଁ, ବର୍ତ୍ତମାନ ମୁଁ ଉତ୍କଳ ଆକ୍ରମଣ କରି ମୋତେ ତୁମେ ସାହାଯ୍ୟ କରିବାକୁ ପଡ଼ିବ। ସନାତନ ହାତ ଯୋଡ଼ି ଯୋଡ଼ି କହିଲେ, ଦେଖ ବହୁବାର ଆପଣ ଉତ୍କଳ ବିଜୟ କରିଛନ୍ତି, କିନ୍ତୁ ଏଇବାର ଆପଣ ବିଜୟ କରିପାରିବେ ନା, ମୁଁ କହିଦେଉଛି ଆପଣ, ମୁଁ ସହଯୋଗ ନ କଲେ ବା ମୁଁ ସହଯୋଗ କଲେ ବି ଆପଣ ଉତ୍କଳ ବିଜୟ କରିପାରିବେ ନା, କାରଣ ଉତ୍କଳ ଭୂମି ବର୍ତ୍ତମାନ ବହୁତ ମହାପ୍ରଭୁଙ୍କ କୃପାରେ, ଗୌରାଙ୍ଗ ମହାପ୍ରଭୁଙ୍କ କୃପାରେ ବର୍ତ୍ତମାନ ମଣ୍ଡିତ ହୋଇକି ରହିଛି, ଜଗନ୍ନାଥଙ୍କ କୃପାରେ ମଣ୍ଡିତ ହୋଇକି ରହିଛି, ତୁମେ ପାରିବ ନା ତୁମେ? ହୁସେନ ଶାହ କହିଲେ, ମୋତେ ବର୍ତ୍ତମାନ ଏଇ ପିରିୟଡ଼ରେ ସେ ଉପଦେଶ ଦେଉଛି, ଯେତେ ହୁସେନ ଶାହ ଅନୁରୋଧ କଲେ ଶୁଣିଲେ ନା, ଏ ହୁସେନ ଶାହଙ୍କୁ ଅନୁରୋଧ କଲେ ସୁଖଦେବ ଏ ସନାତନ ଗୋସ୍ୱାମୀ ଶୁଣିଲେ ନା ହୁସେନ ଶାହ, ଶେଷରେ ବାଧ୍ୟ ହେଇକି ସନାତନ ଗୋସ୍ୱାମୀଙ୍କ ଭଳି ପ୍ରିୟ ବ୍ୟକ୍ତିଙ୍କୁ ଆଦେଶ ଦେଲେ, କହିଲେ ଆମକୁ ବର୍ତ୍ତମାନ ହିଁ ବାନ୍ଧ ଏବଂ ଜେଲଖାନା ଭିତରେ ରଖ। 17 ମାସ 19 ଦିନ ସନାତନଙ୍କୁ ଜେଲଖାନା ଭିତରେ ରଖାଗଲା। ସନାତନ ଯେତେବେଳେ ଜେଲଖାନା ଭିତରେ ଯାଇ ପହଞ୍ଚିଲେ, କାଲି ଶୁଣିଲେ ରାଧା ବଲ୍ଲଭ ଦାସ କିଭଳି ଲେଖିଛନ୍ତି, ବହୁତ ବଡ଼ ସୁନ୍ଦର ପଦରେ ଲେଖିଛନ୍ତି ସନାତନଙ୍କ ସୂଚକରେ। ସନାତନ ଜେଲଖାନା ଭିତରେ ରହିକି ଚିନ୍ତା କରୁଛନ୍, ଆରେ ମୁଁ ତ ଭାବିଥିଲି ଏ ମାୟା ସଂସାରରୁ ତଳି ଯିବା ପାଇଁ, ମାୟାଦେବୀଙ୍କର ଦୁର୍ଗରୁ ଜେଲ୍ରୁ ବାହାରିବା ପାଇଁ, କିନ୍ତୁ ମୋତେ ବର୍ତ୍ତମାନ ହୁସେନ ସାଙ୍ଗ ଜେଲ୍ ଭିତରେ ରହିବାକୁ ପଡ଼ିବ। ଆରେ ମୁଁ ଚୈତନ୍ୟ କରୁଣା କ'ଣ ପାଇବି? ମୁଁ ଭାବିଥିଲି ମୁଁ ମହାପ୍ରଭୁଙ୍କର କରୁଣା ପାଇଗଲେ ଏ ସଂସାରକୁ ପାର ହେଇକି ପଳେଇବି। ବର୍ତ୍ତମାନ ତ ଏ ହୁସେନ ସାଙ୍ଗ ଦରବାରରୁ, ଏ ହୁସେନ ସାଙ୍ଗ ଜେଲ୍ ପାଖରୁ ମୋତେ ଉଦ୍ଧାର ପାଇବା ବହୁତ ବଡ଼ କଷ୍ଟ। 17 ମାସ 19 ଦିନ ସନାତନ କାନ୍ଦିଛନ୍ତି, ଇଏ ବଡ଼ ଗୋସାଇଁ ରୂପ ତ ବାର ହେଇକି ପଳେଇଗଲେ। ସନାତନ ଗୋସ୍ୱାଇଁ ବହୁତ ପରୀକ୍ଷା ସହିବାକୁ ପଡ଼ିଛି। 17 ମାସ 19 ଦିନ ବସି ଜେଲ୍ଖାନା ଭିତରେ କାନ୍ଦୁଛନ୍ତି, ପ୍ରତିଦିନ କାନ୍ଦୁଛନ୍ତି ଚୈତନ୍ୟ ମହାପ୍ରଭୁଙ୍କର କରୁଣାକୁ ଚିନ୍ତା କରିକି। କିନ୍ତୁ ରୂପ ବୁଦ୍ଧିମାନ, ରୂପ ମଞ୍ଜରେ ନା ସିଏ କାଲି ଶୁଣିବେ 10,000 ସ୍ୱର୍ଣ୍ଣ ମୁଦ୍ରା ସେ ଜଣେ ମୋଦିଙ୍କ ପାଖରେ ରଖିଦିଆଯାଇଥିଲେ, ଜଣେ ଅତି ପ୍ରିୟ ବ୍ୟକ୍ତି। ସେ କହିଲେ ସନାତନକୁ ନିଶ୍ଚିତ ବିପଦ ଆସିବ, ହୁସେନ ସାହ ନିଶ୍ଚିତ ଆମକୁ ଜେଲ୍ରେ ରଖିବେ, ଆଉ ଏଇ 10,000 ସ୍ୱର୍ଣ୍ଣ ମୁଦ୍ରା ତୁମେ ସନାତନକୁ ଦେବ। ପ୍ରଶ୍ନ ଆସିବ, ସନାତନ ତ ଜେଲ୍ରେ ରହିଥିଲେ, ଜେଲ୍ରେ ତ ସନାତନକୁ ଜଗିଥିବେ ନା ଲୋକ, ଏ ମୋଦି ନେଇକି 10,000 ସ୍ୱର୍ଣ୍ଣ ମୁଦ୍ରା କିଭଳି ଦେଲେ? ଭଗବାନ ଯାହାଙ୍କ ପାଇଁ ବ୍ୟବସ୍ଥା କରିବେ, ଯାହାଙ୍କ ଅନ୍ତରରେ ପ୍ରେମର ବନ୍ଧନ ଅଛି ତାଙ୍କୁ ସଂସାରର ବନ୍ଧନଟା ବହୁତ ଛୋଟ ଜିନିଷ। କୃଷ୍ଣଙ୍କ ପ୍ରତି ଯାହାର ଅନୁରାଗ ଅଛି, ସ୍ତ୍ରୀ ବନ୍ଧନ, ପୁତ୍ର ବନ୍ଧନ, ଧନ ବନ୍ଧନ ଇକି ବନ୍ଧନ, ବା ଜେଲ୍ ବନ୍ଧନ ଇକି ବନ୍ଧନ, କୃଷ୍ଣଙ୍କ ପ୍ରତି ଅନୁରାଗ ଅଛି ନା। ସନାତନଙ୍କର 1 ନମ୍ବର ନୃତ୍ୟ ଥିଲେ ଈଶାନ, ବହୁତ ଖାସ ନୃତ୍ୟ। 17 ମାସ 19 ଦିନ ସେ କେବଳ ସନାତନ କିନ୍ତୁ ଉଦ୍ଧାର କରିବେ ଚିନ୍ତା କର। ସବୁବେଳେ ରୂପ ଗୋସ୍ୱାମୀ ଜଣେ ବ୍ୟକ୍ତି ହାତରେ ଗୋଟେ ପତ୍ର ଲେଖିକି ପଠେଇଛନ୍ତି, ସେଟା ଈଶାନଙ୍କ ହାତରେ ପଡ଼ିଲା। ଆଉ ଈଶାନ ସେ ପତ୍ର ଟିକେ ନେଇ ଗୁପ୍ତରେ ସନାତନକୁ ଦେବେ। କାଲି ଶୁଣିବେ କେବଳ ସଂକ୍ଷେପରେ 8ଟି ଅକ୍ଷର ଲେଖିଥିଲେ, 8ଟି ଅକ୍ଷର ସନାତନ ବୁଝିଦେବେ ମୋତେ ଏଇଭଳି ଭାବରେ ଉଦ୍ଧାର ହେଇକି ଯିବ। କାଲି କ୍ରନ୍ଦନ କରୁଥିବା ଅବସ୍ଥାରେ ପତ୍ରଟିକୁ ପାଇବେ, ପତ୍ରଟିକୁ ପାଇ ଉଦ୍ଧାର ହେଇକି ଏକ ମୁହଁରେ ଆଉ ରାସ୍ତାରେ ଯିବେନି, ଜଙ୍ଗଲ ରାସ୍ତାରେ ଯାଇ କାଶୀରେ ପହଞ୍ଚିବେ। ମହାପ୍ରଭୁ କାଶୀରେ ସେତେବେଳେ ତପନ ମିଶ୍ରଙ୍କ ଘରେ ଭୋଜନ କରୁଛନ୍ତି, ଚନ୍ଦ୍ରଶେଖରଙ୍କ ଘରେ, ଏ ଚନ୍ଦ୍ରଶେଖରଙ୍କ ଘରେ ରହୁଛନ୍ତି, ତପନ ମିଶ୍ରଙ୍କ ଘରେ ଭିକ୍ଷା କରୁଛନ୍ତି। ଆଉ ପଥରେ ଚାଲି ଚାଲି 17 ମାସ 19 ଦିନ ଦୀର୍ଘ କାନ୍ଦିଛନ୍ତି। କାଲି ଶୁଣିବେ ଦ୍ୱାରଦେଶରେ ଠିଆ ହେଇଛନ୍ତି, ତପନ ମିଶ୍ରକୁ ବାରବାର, ଚନ୍ଦ୍ରଶେଖରକୁ ବାରବାର ପଠାଉଛନ୍ତି ମହାପ୍ରଭୁ, ଗଲ ଗଲ ଜଣେ ବୈଷ୍ଣବ ସେ ତାଙ୍କୁ ଡାକି ଆଣିବ। ବାରବାର ଆସି ଦେଖିବେ ନା ନା ପ୍ରଭୁ କି ବୈଷ୍ଣବ ତ ନାହାନ୍ତି। ସନାତନଙ୍କର ବେଶକୁ ଦେଖି ମହାପ୍ରଭୁ କାନ୍ଦିବେ ଭୁ ହୁଏ, ସନାତନ ତୁମର କି ବେଶ, କାରଣ 17 ମାସ 19 ଦିନ ସେ ଶୌଚ ହେଇନାହାନ୍ତି, କେଶ ସବୁ ବଢ଼ିଯାଇଛି, ଦାଢ଼ି ବଢ଼ିଯାଇଛି, ମଳିନ ଗୋଟିଏ ବସ୍ତ୍ର ପିନ୍ଧିଛନ୍ତି, ଆଉ ରାତାରାତି ଗଙ୍ଗା ପାର ହେଇକି ଆସୁଛନ୍ତି ନା, କ୍ଷଣକା ଏକୁଶ ଶରୀର। ମହାପ୍ରଭୁ ସନାତନଙ୍କୁ ଦେଖି ଭୁ ହୋଇ କାନ୍ଦିକି ଆଲିଙ୍ଗନ କରିବେ, ତାପରେ ତାଙ୍କୁ ରଖିବେ, ସ୍ୱତନ୍ତ୍ର ବସ୍ତ୍ର ଦେବେ, ଭୋଜନ ଦେବେ, ତାଙ୍କୁ ସନାତନଙ୍କର ଶିକ୍ଷା, ସ୍ୱତନ୍ତ୍ର ପ୍ରସଙ୍ଗ ଚୈତନ୍ୟ ଚେତାବନ୍ତରେ ଅଛନ୍ତି, ସିଏ ଆଲୋଚନା ହେବେ ନା, ସନାତନକୁ ଶିକ୍ଷା ଦେଇକି ପଠେଇବେ, କହିବେ ଯା ବାବା ତୁମେ ଯାଅ, ଆ 4ଟି ଆଦେଶ ଦେଇକି ସନାତନ ବୃନ୍ଦାବନ ପଠେଇବେ। ପୁଣି ସନାତନ ବୃନ୍ଦାବନରେ ପହଞ୍ଚିଲା ପରେ ସନାତନଙ୍କର ବୈରାଗ୍ୟ ସରିବ, ସନାତନ ପୁଣି ଶ୍ରୀକ୍ଷେତ୍ର ଗଲା, ଶ୍ରୀକ୍ଷେତ୍ର ଲୀଳା ସରିଲା ପରେ ପୁଣି ବୃନ୍ଦାବନକୁ ଯିବେ ସନାତନ, ସେତେବେଳେ ମଦନ ମୋହନ ପ୍ରକଟ ହେବେ, ପୁଣି ମଦନ ମୋହନଙ୍କର ଲୀଳା। ତେଣୁ ପ୍ରାୟ ସନାତନ ଗୋସ୍ୱାମୀଙ୍କର ଚରିତ ଏଇ ଦିନମାନଙ୍କର ଆଲୋଚନା ହେବ, ଯେତେ ବାଟ ଯିବେ ହିଁ, ଆଉ ଯାହା ଅବଶିଷ୍ଟ ରହି ହିଁ ପୁଣି ପରେ ଆଲୋଚନା ହେବ, କାରଣ ସମୟ ବହୁତ କମ୍, ଘଣ୍ଟେ 1.5 ଘଣ୍ଟାର କଥା। ମୁଁ ଯେତେ ବାଟ ଯାଉଛନ୍ତି ସଂକ୍ଷେପରେ ଆମେ ଆଲୋଚନା କରୁଛି, ଆଉ ଯଦି ମୋର କିଛି ଦୋଷ ତ୍ରୁଟି ଥିବେ ଆପଣମାନେ କ୍ଷମା କରୁଥିବେ, ମୁଁ ଯେତିକି ସକ୍ଷମ ତା ଗୁରୁଦେବଙ୍କ ଚରଣରେ, ପ୍ରଭୁପାଦଙ୍କ ଚରଣରେ ଯେତିକି ମୋର କରୁଣ ଭକ୍ତି ଅଛି ସେମାନେ ମୋତେ କରୁଣା କରୁଛନ୍ତି କହୁଛି, ଏଇଠି କଥା ବିଶ୍ରାମ କରୁଛି।